আজিৰ এই দিনে ভগৱান আবির্ভাব হয়েছিলেন এবং 125 বর্ষ কাল 125 বর্ষ থেকে অধিক 138 বর্ষ কাল ভগবান লীলা কলে 11 বর্ষ কাল বৃন্দাবনে লীলা কলে 18 বর্ষ কাল মথুরায় লীলা কলে 100 বর্ষ অধিক দ্বারকা লীলা কলে সন্ধ্যায় 138 বর্ষ লীলা কলে এই সব কর্ম সব কলে লীলা কলে এসব বুদ্ধি এই বুদ্ধি নরক সিংহ ভিতরে এসব কথা নয় আমি সব ত্রিভুবন ভিতরে রয়েছে তেমন ইয়ে হচ্ছে ত্রিভুবন উপরে ভগবান কথা তেমন যেমন এসব কর্মরে জানান্তি জন্ম কর্ম চলে বিজ্ঞান এই মধ্যে ব্যক্তি কর্তব্য আমি সমস্ত তত্ত্ব ভ্রম রয়েছে যার গোটি আনার্থ রয়েছে তার গোটি আনার্থ রয়েছে তত্ত্ব ভ্রম অধিকাংশ ভগবান কথা কুহ কিন্তু তাদের তত্ত্ব ভ্রম রয়ে যায় তত্ত্ব কিন্তু লোক জানান্তি আমার বংশ জন্ম সেইটাই উদ্দেশ্য ভগবান জানিবা সত্যরে জানিবা ভগবান জন্ম লাভ মূষা অন্তে নারায়ণ ভগবান বিষয়ে জানিবা ভগবান স্মৃতি আসব সে হচ্ছে বংশ জন্ম সত্য স্মৃতি তেমন আজি ভগবান লীলা শুধু আবির্ভাব স্মৃতি জন্ম করিবা লীলা আসন্তকালীন মন্দ উত্তরে ভগবান লীলা হব এবং আমার প্রভুপাদ মহারাজের 50 বর্ষ পূর্তি উপলক্ষে ইস্কনর যে ইস্কন স্থাপন হয়েছিল আমাদের নিকটে আসন্তকালে 50 বর্ষ পূর্তি হব প্রভুপাদের আবির্ভাবের ইস্কনর আবির্ভাব ইস্কন পূর্তি পূর্তি উপলক্ষে আসন্তকালে প্রভুপাদ মিত্র শুনিবা এবং ভগবান নন্দ নন্দ উৎসব ভগবান শুনিবে এইসব লীলা ভগবান প্রস্তুত রয়েছে তুমি ভগবানকর যে আবির্ভাব কথা আমি কহবা প্রকৃতরে ভগবানকর জন্ম নাই ভগবীতা প্রকৃত ভগবান কৌন অযোগী সন্ন বয়াত্মা ভূতানামি সুরক্ষিতা প্রকৃতি সাম অধিকায় সম্ভবামি আত্মায়া ভগবান কৌন মো যে অজ অজ অর্থ হচ্ছে যাঙ্কর জন্ম নাই অজ এবং সে হচ্ছে অভয় আত্মা ଆମର ଶରୀରରେ ରହିକି ଦେହ ହେଇଯାଉଛି ନଷ୍ଟ ହେଇଯାଉଛି ଅଣ୍ଟିଭାବେ ମୃତ୍ୟୁବରଣ କରୁଛି କିନ୍ତୁ ଭଗବାନଙ୍କର ଯେଉଁ ଶରୀର ଯେଉଁଠି ଅଭୟ ଶରୀର ସେ କେବଳ ନଷ୍ଟ ହେବ ନାହିଁ ସିଦ୍ଧାନ୍ତ ସମୟ ଶରୀର ଭଗବାନଙ୍କର ଏବଂ ସେ ହେଉଛନ୍ତି ଭୂତାନାମ ଈଶ୍ୱରକୀର୍ତ୍ତନ ସମସ୍ତ ଜୀବମାନଙ୍କର ସମସ୍ତ ଭୋଗତତ୍ତ୍ୱର ସେ ହେଉଛନ୍ତି ଈଶ୍ୱର ଭୂତାନାମ ଈଶ୍ୱରକୀର୍ତ୍ତନ କିନ୍ତୁ ପ୍ରକୃତି ସମାଧିକାୟ ଭଗବାନ ଯେଉଁ ଆସନ୍ତି କିଭଳି ଆସନ୍ତି ନା ସ୍ୱାମ ପ୍ରକୃତି ଭଗବାନଙ୍କ ଯେଉଁ ଅନ୍ତରଙ୍ଗ ଶକ୍ତି ରହିଛି ସେହି ଅନ୍ତରଙ୍ଗ ଶକ୍ତି ବଳରେ ଭଗବାନ ଆସନ୍ତି ପ୍ରକୃତି ସାମଗ୍ରୀକାୟ ସମ୍ଭବାମୀ ଆତ୍ମାୟା ଭଗବାନ ତାଙ୍କ ନିଜର ଅନ୍ତରଙ୍ଗ ଶକ୍ତି ବଳରେ ଆସନ୍ତି ହେଉଛି ଭଗବାନଙ୍କର ଜନ୍ମର ଦିବ୍ୟତା ଆମେ ଯେଉଁ ଆସୁଛେ କିଭଳି ଆସୁଛେ ନା ଆମେ ଯେଉଁ ସବୁ କର୍ମ କରୁଛେ କର୍ମଣା ଦେବନେତ୍ରୀଣା ଜନ୍ତୁ ଜୀବ ପଟେ ଆମେ ଯେଉଁ ଭାବରେ କର୍ମ କରୁଛେ ସେହିଭଳି ଭାବରେ ପରଜନ୍ମ ଆମର ବିଚାର କରୁଛେ କିଭଳି ଆମେ କର୍ମ କରୁଛେ ଏବଂ ଗଛନ୍ତି ଚତୁର୍ଥା ମଧ୍ୟ ଚେଷ୍ଟନ୍ତି ରାଜସା ଜଗନ୍ୟା ଗୁଣବୁଦ୍ଧିତା ଅଧ ଗଛନ୍ତି କାମତା ଏହି ପ୍ରକୃତିର ଯେଉଁ ତିନୋଟି ଗୁଣ ରହିଛି ସତ୍ୟ ରଜ ଏବଂ ତମ ଏହି ତିନି ଗୁଣରେ ଆମେ କାର୍ଯ୍ୟ କରୁଛେ ଯଦିଓ ଆମେ ଏଇ ତିନି ଗୁଣ ଉପରକୁ ଯାଇପାରିବା କିନ୍ତୁ ସେ ଭିତରେ ଖୁବ୍ କ୍ୱଚିତ ଲୋକ ଚେଷ୍ଟା କରୁଛନ୍ତି ସାଧାରଣତଃ ସେ ତିନି ଗୁଣରେ ଲୋକମାନେ କାର୍ଯ୍ୟ କରୁଛନ୍ତି ତେଣୁ ଯେଉଁମାନେ ସତ୍ୟଗ୍ରହଣ କାର୍ଯ୍ୟ କରୁଛନ୍ତି ସେମାନେ ମହମ୍ମଦ ରଖୁ ଯାଉଛନ୍ତି, ଯେଉଁମାନେ ରଜଗ୍ରହଣ କାର୍ଯ୍ୟ କରୁଛନ୍ତି ସେମାନେ ସେହି ପଞ୍ଚମ ସ୍ତରରେ ରହୁଛନ୍ତି, ଯେଉଁମାନେ ତମଗ୍ରହଣରେ କାର୍ଯ୍ୟ କରୁଛନ୍ତି ତାଙ୍କର ନିମ୍ନ ଗତି ହେଉଛି। ତେଣୁ ଆମେ ଗୁଣ ଭିତରେ କାର୍ଯ୍ୟ କରୁଛେ, ଦିବ୍ୟ କର୍ମ ନୁହଁ ଆମର, କିନ୍ତୁ ଆମେ ଦିବ୍ୟ କର୍ମ କରିପାରିବା ଭଗବାନଙ୍କ ଯେଉଁଭଳି ଭାବରେ ଦିବ୍ୟ କର୍ମ ସବୁ ଆମେ ମଧ୍ୟ ସେହିଭଳି ଭାବରେ କରିପାରିପାରିଛୁ, ଭଗବାନଙ୍କ ଦୃଷ୍ଟ ହେଇପାରିବା, ଭଗବାନ ତତ୍ତ୍ୱକୁ ଜାଣିବା, ଭଗବାନଙ୍କ ସେବା ନିଯୁକ୍ତ ହେବା, ତାହେଲେ ଆମ କର୍ମକୁ ମଧ୍ୟ ଦିବ୍ୟ ହେଇଯିବ। ତେଣୁ ଭଗବାନଙ୍କର ଯେଉଁଟା ହେଲା ସିଏ ହେଉଛନ୍ତି ଯେ ଯଦିଓ ସେ ଅଜ ତାଙ୍କର ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନିଅନ୍ତି, ଇଏ ଭଗବାନଙ୍କର ଅଦ୍ଭୁତ କାର୍ଯ୍ୟ। କର୍ମାଣ୍ୟ ଭଗବ ଭବସ୍କତି ଦୁର୍ଗାଧାରୀ ଭୟାପ୍ରାୟଣ କାଳାତ୍ମ ଶ୍ରମଦାନୟ ସ୍ୱାତ୍ମନ୍ଦେଇଦୁରକୁ ଯେତେବେଳେ କହୁଛନ୍ତି ତୃତୀୟ ଚତୁର୍ଥ ଅଧ୍ୟାୟରେ ସେ କଥା କହୁଛନ୍ତି। ଭଗବାନଙ୍କର ସବୁ ଅଦ୍ଭୁତ କାର୍ଯ୍ୟ, ଆମେ ଯେଉଁ କର୍ମ କରୁଛେ ସେ କହିବୁ ନା ପ୍ରଥମେ ଜନ୍ମ ଦିବ୍ୟ ଏବଂ ତାଙ୍କର କର୍ମ ଦିବ୍ୟ। ଭଗବାନଙ୍କ ଯେଉଁ କର୍ମ କିଭଳି ଦିବ୍ୟ ନା ଆମେ ଯେଉଁ କର୍ମ କରୁଛେ ଆମର କିଛି ଆବଶ୍ୟକତା ରହିଛି ସେଥିପାଇଁ ଆମେ କର୍ମ କରୁଛେ, କିନ୍ତୁ ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ। ଭଗବାନଙ୍କୁ ଟଙ୍କାର ଆବଶ୍ୟକତା ନାହିଁ, ଭଗବାନ କିଛି ସାହାଯ୍ୟର ଆବଶ୍ୟକତା ନାହିଁ, ଭଗବାନ ତାହା ସେବାର ଆବଶ୍ୟକତା ନାହିଁ, କିଛି ଆବଶ୍ୟକତା ନାହିଁ। ଭଗବାନ ଆତ୍ମାର ସେ ନିଜେ ନିଜର ଦ୍ୱାରା ତୃପ୍ତି ରହିଛନ୍ତି, ଆନନ୍ଦିତ ରହୁଛନ୍ତି ସବୁବେଳେ, ତାଙ୍କର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଭଗବାନ କର୍ମ କରନ୍ତି, ଇଏ ଭଗବାନ କର୍ମର ଦିବ୍ୟତା। କର୍ମାଣି ଅନ୍ୟ ଭଗବାନ ଯେଉଁ କର୍ମ କରନ୍ତି ତାଙ୍କର କୌଣସି ଆବଶ୍ୟକତା ନଥାଏ ବା ତାଙ୍କର କୌଣସି ଇଚ୍ଛା ନଥାଏ, ଏଇ କର୍ମଟା କଲେ ଏଇଟା ପାଇଲି ସେଥିପାଇଁ ମୁଁ କର୍ମ କରିବି ନା, ଭଗବାନ କୌଣସି ଆବଶ୍ୟକତା ନାହିଁ କିନ୍ତୁ ସେ କର୍ମ କରନ୍ତି। କର୍ମାଣି ଅନ୍ୟ ଭଗବ ଭବିଷ୍ୟତ ଭଗବାନ ହେଉଛି ଅଜନ୍ମ, ତାଙ୍କର ଜନ୍ମ ନାହିଁ କିନ୍ତୁ ସେ ପୁଣି ଜନ୍ମ ନିଅନ୍ତି, ଏବଂ ଭଗବାନ ଦୁର୍ଗାଠାରୁ ଭୟ ପଳାୟନ ଭଗବାନ କାହାକୁ ଭୟ କରିବେ, ଭଗବାନ କିଛି ଭୟ ପ୍ରତ୍ୟକ୍ଷ ଅଛି କି? ଯଦି ଆମେ ଭଗବାନଙ୍କ ପାଖରେ ଆଶ୍ରୟ ନେଇଯିବା ତାହେଲେ ଆମେ ଅଭୟ ହେଇଯିବା, ଆଉ ଭଗବାନଙ୍କର ଭୟ କେଉଁଠି ଆସିବ? ଭଜ ମୁରେ ମାନ ଶ୍ରୀ ନନ୍ଦନ ଅଭୟ ଚରଣାର ଆମେ ଶୋଇପଡ଼ିଲେ ମଧ୍ୟ ଆମର ନିଶ୍ୱାସ ନେଉଛେ, ଆମର ଯେଉଁ ଅମ୍ଳଜାନ ଦରକାର ହେଉଛି ନିର୍ଦ୍ଦିଷ୍ଟ ପରିମାଣ ଅମ୍ଳଜାନ ଦେଉଛି, ଆମେ ଚେଷ୍ଟା ନ କରିବୁ ଅମ୍ଳଜାନ ଦେଇପ ବାକି ଭଗବାନଙ୍କ ଭୟରେ ବାୟୁରେ ଚଳାଚଳ କରୁଛନ୍ତି। ସୂର୍ଯ୍ୟ ସବୁଦିନ ଧ୍ୟାନ ସୂର୍ଯ୍ୟଦେବ ଯେଉଁ ଆଲୋକ ପ୍ରଦାନ କରୁଛନ୍ତି ଭଗବାନଙ୍କର ଆକାରରେ, ଭଗବାନଙ୍କ ଆକାରରେ ସେ ଯେଉଁ ଚକ୍ର ରହିଛି ଯେଉଁ ସୂର୍ଯ୍ୟଙ୍କର କାଳଚକ୍ର, ସେ କାଳଚକ୍ରରେ ସୂର୍ଯ୍ୟ ଯାଉଛନ୍ତି, ତାଙ୍କର ପ୍ରଦକ୍ଷିଣ କରୁଛନ୍ତି, ଏବଂ ବର୍ଷଚନ୍ଦ୍ର ଇନ୍ଦ୍ରମଣି ଯେ ବର୍ଷା କରନ୍ତି ଭଗବାନଙ୍କର ଆଜ୍ଞାରେ ବର୍ଷା କରନ୍ତି, ଭଗବାନ ଦୟାରେ ବର୍ଷା କରନ୍ତି, ଏବଂ ଅଗ୍ନି ମଧ୍ୟ ଯୋଉ ଦାହନ କାର୍ଯ୍ୟ କରୁଛନ୍ତି ସେ ମଧ୍ୟ ଭଗବାନ ଦୟାରେ କରୁଛନ୍ତି। ଏମିତିକି ଅନ୍ୟ କାହାଟା କ'ଣ କହିବା, ଭଗବାନଙ୍କ ପ୍ରତି ଉପରେ ମାତ୍ର ମୃତ୍ୟୁ ସ୍ତରରେ ଦୟା, ମୃତ୍ୟୁକୁ ସମସ୍ତେ ଭୟ କରନ୍ତି। ମୁଁ ସବୁଠୁ ବଡ଼ ଭୟ ହେଉଛି ମୃତ୍ୟୁ, ବହୁତ ଜଗତରେ ଏଇ ପବର୍ଗ ପବର୍ଗର କଥା ହେଉଛି ପ ପ ବ ମ ମରେ ଆପଣ ହେଉଛି ମୃତ୍ୟୁ, ସମସ୍ତେ ମୃତ୍ୟୁବରଣ କରୁଛନ୍ତି, ସେଥିପାଇଁ ସମସ୍ତଙ୍କ ମୃତ୍ୟୁ ଭୟ ରହିଛି। କିନ୍ତୁ ସେଇ ମୃତ୍ୟୁ ଭଗବାନ ଭୟରେ ସେ କାର୍ଯ୍ୟ କରୁଛନ୍ତି, ଭଗବାନ କିଛି ଭୟ ନାହିଁ। କିନ୍ତୁ ଦୁର୍ଗା ହେଉ ହାରି ଭୟ ପଳାୟନ ହରି ଭୟ ଶତ୍ରୁର ଭୟ କରିକି ପଳାଇଯାଉଛନ୍ତି ଭଗବାନ ଜରାନନ୍ଦ। ଏଇ ଭଗବାନ ଲୀଳା ତାକୁ ପ୍ରତ୍ୟେକ ବୁଝିବାକୁ ପଡ଼ିବ। ଜରାସନ୍ଦ ମଥୁରାରେ ଅଠର ଥର ଆକ୍ରମଣ କରିଛନ୍ତି, ପ୍ରତିବର୍ଷ ତେଇଶ ଅଷ୍ଟମୀ ସେମାନେ ନେଇକି ଆସି ଯୁଦ୍ଧ କରୁଥିଲେ। କାହିଁକି ନା କୃଷ୍ଣ କଂସକୁ ହତ୍ୟା କରିଛନ୍ତି, କଂସ ହେଉଛନ୍ତି ଜରାସନ୍ଦର ଜଣେ କଂସ ଜରାସନ୍ଦର ଦୁଇ କନ୍ୟା ଥିଲେ ଅସ୍ତି ଏବଂ ଦାସି। କଂସ ଗର୍ବ କଲା ପରେ ଭଗବାନ ଏମାନେ ଚାଲିଗଲେ, ପିତାଙ୍କୁ କହିଲେ, କାନ୍ଦିକି କହିଲେ, ପିତାଜୀ ଆମର ସ୍ୱାମୀଙ୍କୁ ହତ୍ୟା କରିଦେଲେ, ଆମର ଭଣଜା କୃଷ୍ଣ ହତ୍ୟା କରିଦେଲେ, ଆମେ ବିଧବା ହେଇଗଲୁ। ଜରାସନ୍ଦ କିଛି ଚିନ୍ତା କର ନାହିଁ, ମୁଁ ମଧ୍ୟ କୃଷ୍ଣଙ୍କୁ ହତ୍ୟା କରିବି, ଯାଦବଙ୍କୁ ଆମ ପୃଥିବୀକୁ ଯାଦବ ଶୂନ୍ୟ କରିଦେବି, ଏଇଭଳି ଆମେ ପ୍ରତିଜ୍ଞା କରିଦେଲେ। ପ୍ରତିବର୍ଷ ତେଇଶ ଅକ୍ଟୋବର ସାଙ୍ଗେ ଆଣିକି ଆସୁଥିଲେ ମଥୁରାକୁ ଆକ୍ରମଣ କରିବା ପାଇଁ। ଭଗବାନ ଯୋଉ ମହାଭାରତ ଯୁଦ୍ଧରେ କେତେ ଅକ୍ଟୋବର ଯାଇ ନଥିଲେ, କୌରବମାନ ପକ୍ଷରେ ଏଗାର ଅକ୍ଟୋବର ଯାଇ ନଥିଲେ, ପାଣ୍ଡବମାନ ପକ୍ଷରେ ସାତ ଅକ୍ଟୋବର ଯାଇ ନଥିଲେ, ସମୁଦାୟ ଅଠର ଅକ୍ଟୋବର ଯାଇ ନଥିଲେ। କିନ୍ତୁ ଜରାସନ୍ଧ ପ୍ରତିବର୍ଷ ତେଇଶ ଅକ୍ଟୋବର ସେମାନେ ଆଣିକି ଆସିଥିଲେ ଯୁଦ୍ଧ କରିବା ପାଇଁ, ଏବଂ ପ୍ରତିବର୍ଷ ଜରାସନ୍ଧ ପରାସ୍ତ ହେଉଥିଲେ, ତାଙ୍କର ସମସ୍ତ ସୈନ୍ୟ ମୃତ୍ୟୁବରଣ କରୁଥିଲେ ଏବଂ ଭଗବାନଙ୍କର ଛାଡ଼ି ଦେଉଥିଲେ ଜରାସନ୍ଧକୁ। ପ୍ରତିବର୍ଷ ଏଇଭଳିଆ ହେଉଛି ସତର ଥର ଆକ୍ରମଣ କରିଛି ଭଗବାନଙ୍କ ମଥୁରା ଉପରେ ଆକ୍ରମଣ କରିଛି, ପ୍ରତିବର୍ଷ ତେଇଶ ଅକ୍ଟୋବର ସେମାନେ ମୃତ୍ୟୁବରଣ କରନ୍ତି। କିନ୍ତୁ ଅଠର ଥର ଉପରେ ଆସିଲେ ଜରାସନ୍ଧ ଭଗବାନ ତାର ଭୟରେ ପଳାୟନ କରୁଛନ୍ତି, ଭଗବାନ ହରିଭୟରେ ପଳାୟନ ଶତ୍ରୁ ଭୟରେ ପଳାୟନ କରୁଛନ୍ତି। ତେଣୁ ପଳାୟନ କରୁଛନ୍ତି ବେଳେ ଜରାସନ୍ଧ ସେଦିନ ପ୍ରଥମ ଥର ପାଇଁ ଜୀବନରେ ତାକୁ ଆନନ୍ଦ ଲାଗିଲା, ହସିଲା, ଛୋଟ ହୋଇକି ହସିଲା, ଆରେ ମୋର ମୋତେ ଭୟ କରି ପଳାଇଯାଉଛି, ମୁଁ ତାକୁ ଭୟ କରୁଥିଲି ଆଜି ପର୍ଯ୍ୟନ୍ତ, ସେ ମୋତେ ଆଜି ଭୟ କରିଛି। ଏଇଭଳି ଭାବରେ ବହୁତ ଖୁସି ହେଲା ତା ଜୀବନ ପ୍ରଥମ ଥର ପାଇଁ, ଏବଂ ତା ପଛରେ ଧାରମାନ କଲା ଭଗବାନ କୃଷ୍ଣ ପଛରେ ଧାରମାନ କଲା ଭଗବାନ ଗୋଟେ ପର୍ବତ ପରେ ପ୍ରଦର୍ଶନ ପର୍ବତ ପରେ ଏତେ ବିରାଟ ବଡ଼ ପର୍ବତ ଯେମିତି ରାଜ୍ୟ ଉପରେ ସବୁବେଳେ ବର୍ଷା ହେଉଛି, ସେଦିନ ତା ନାମ ପ୍ରଦର୍ଶନ ପର୍ବତ, ସେଇ ପ୍ରଦର୍ଶନ ପର୍ବତକୁ ଚଢ଼ି ସେଇଠି ଭଗବାନ କୃଷ୍ଣ ଏବଂ ବଳରାମ ଦେଇ ପଢ଼ିଲେ। ଜରାସନ୍ଧ କ'ଣ କଲା ଦେଖିପାରିଲାନି, ସେ ଚାରିପଟେ ନିଆଁ ଲଗେଇଦେଲା, ସେ ଭାବିଲା କୃଷ୍ଣ ବଳରାମ ମୃତ୍ୟୁବରଣ କଲେ, କିନ୍ତୁ ଭଗବାନ ଭୟରେ ପଳାୟନ କଲେ। ଆପଣ ଦାକ୍ଷିଣାତ୍ୟରେ ଗୋଟେ ମନ୍ଦିର ଅଛି, ସେ ମନ୍ଦିର ନାମ ଅଛି କ'ଣ ରଣଚୋର ମନ୍ଦିର, ଭଗବାନଙ୍କୁ ରଣଚୋର ବୋଲି କହୁଛି। ଭଗବତ ଗୀତାରେ ଯେତେବେଳେ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ଜ୍ଞାନ ଦେଉଛନ୍ତି, କହିଲେ ଅର୍ଜୁନ ତମେ ଭୟ କରୁଛ, ତମେ କ୍ଷତ୍ରିୟ, କ୍ଷତ୍ରିୟ ଧର୍ମ କେମିତି ଜାଣିନ, ନା କହିବୁ କ'ଣ ଧର୍ମ, ନା ଚୌର୍ଯ୍ୟ ତେଜ ଧୋତି ଦାକ୍ଷ ଯେ ଯାହା ଟିକେ ପଳାଏ ନା, ଦାନ ମିଶ୍ର ଭାବରେ ଛାତ୍ର କର୍ମ ସେବା ହେଉନ, ଇଏ ଯେଉଁ କ୍ଷତ୍ରିୟ କର୍ମ ଭଗବତ ଭଗବାନ କହିଛନ୍ତି ଯୁଦ୍ଧରେ ପଳାୟନ କରିବେ ନାହିଁ। ଅର୍ଜୁନ ଉପଦେଶ ଦେଲେ ଯୁଦ୍ଧରେ ପଳାୟନ କରିବେ ନାହିଁ, କିନ୍ତୁ କ୍ଷତ୍ରିୟ ଧର୍ମ ଭଗବାନ ନିଜେ ପଳାୟନ କରିବେ, କିନ୍ତୁ ପଳାୟନ କଲେ ମଧ୍ୟ ଭଗବାନ ଖୁସି କରୁଛନ୍ତି। ସେ କେଉଁଠି ବୁଝି ଦେଉଛନ୍ତି, ଦାକ୍ଷିଣାତ୍ୟରେ ରଣଚୋର ମନ୍ଦିର ରହିଛି, ସେଠି ବୁଝି ଦେଉଛନ୍ତି କ'ଣ ପାଇଁ ନା, ସେ ରଣରୁ ଯୁଦ୍ଧରୁ ଭୟରେ ଚେର ଖୋଲି ପଳାଇ ଚେର କରି ପଳାୟନ କରେ, ଭୟ କରି ପଳାୟନ କରେ, ସେଥିପାଇଁ ସେ ବୁଝି ଦେଉଛନ୍ତି। ଭଗବାନ ଯାହା କଲେ ମଧ୍ୟ ଏଇ ଯେଉଁ ଦିବ୍ୟ ଭଗବାନ ଦିବ୍ୟତା
ଗୋପାଳ ଗୋପାଳ ଚଳୁ ଗୋଳ।
રાણી માત્ર પ્રજાથી રહી છે અને તેનું તાકાત પણ રસોઈ હતી અને દ્રૌપદી રસોઈ પણ હતી તે જણ ભગવાન પત્ર પગલા કાઢી ગઈ છે. પગલા કાઢેલા વડે ભગવાનના હાથથી આંગળી કાઢેલા ભગવાનના આંગળી તો ભગવાન શરીર દિવ્ય શરીર તાંક શરીરે આમ શરીર વળી અસ્થિ મજા રક્ત કશું નહીં, કિંતુ ભગવાન જેમ નરલીલા કરુંચ સેથી આંગળી કાઢેલા વડે રક્ત ખાઇલા. ସେଠି ଅନ୍ୟ ମହିଳାମାନେ ଥିଲେ, ଅନ୍ୟ ରାଣୀମାନେ ଥିଲେ, ସମସ୍ତେ ଅସ୍ତ ହେଇଯାଉଛନ୍ତି, କ'ଣ କରିବେ କିଛି ଜାଣିପାରୁନାହାନ୍ତି. କିନ୍ତୁ ଦ୍ରୌପଦୀ କ'ଣ କଲେ, ପାଟ ବସ୍ତ୍ର ପିନ୍ଧିଛନ୍ତି, ବହୁତ କଷ୍ଟଲି ଶାଢ଼ୀ ପିନ୍ଧିଛନ୍ତି, ସେ ଶାଢ଼ୀ ଛିଣ୍ଡେଇ ଦେଲେ, ଏତେ ମୂଲ୍ୟବାନ ବସ୍ତ୍ର ଚିନ୍ତା କଲେ ନାହିଁ, ଛିଣ୍ଡେଇ ଦେଲେ, ଛିଣ୍ଡେଇକରି ଭଗବାନଙ୍କର ଆଙ୍ଗୁଠି ଲଗେଇ ଦେଲେ. ଗୋଟିଏ ପୁତ୍ର କପଡ଼ା ପାଇଁ ଭଗବାନ ଗୋଟିଏ ବସ୍ତ୍ର ପ୍ରଦାନ କଲେ, ଏଇଠି ଭଗବାନଙ୍କର ଭଗବତା. ଏମିତି ଅଳ୍ପ କିଛି ସ୍ୱଳ୍ପ କିଛି ଧର୍ମସ୍ୟ ପ୍ରାୟତଃ ମଦ ଭୟା ଭଗବତୀତା ଦୃଷ୍ଟି ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ତମେ ଯଦି ଅଳ୍ପ କିଛି ନ ପାଇପାରିବ ସ୍ୱଳ୍ପ ନିର୍ଦ୍ଦିଷ୍ଟ ଧର୍ମସ୍ୟ ଆମେ ବହୁତ କିଛି କରିପାରିବା ନାହିଁ ଭଗବାନ ପାଇଁ ସେବା କରିପାରିବା ନାହିଁ, କିନ୍ତୁ ଅତି ଅଳ୍ପ ଜଣେ କିଛି ସେବା କରିଛି ସ୍ୱଳ୍ପ ମତେ ଅତି ଧର୍ମସ୍ୟ ସେ ଆମକୁ ବହୁତ ବଡ଼ ପ୍ରଭାବ ରକ୍ଷା କରିବ ପ୍ରାୟତଃ ମଦ ଭୟା. ତେଣୁ ସେ ଯାହା କରିକି ଚିନ୍ତା କରେ ଆମେ ଭୟରେ ମୁକ୍ତ ହେବା, ତାଙ୍କର କ'ଣ ଭୟ ଅଛି କି? କିନ୍ତୁ ଭଗବାନ ଭୟ ପଳାଇ ଯାଉଛନ୍ତି. ଦୁର୍ଗା ସମୁଦ୍ର ମଧ୍ୟରେ ଦ୍ୱାରକା ନିର୍ମାଣ କଲେ, ରାତାରାତି ନିର୍ମାଣ ହେଲା, ଆପଣଙ୍କ ବରହମପୁର ଯେଉଁ ରାସ୍ତା କାମ ଚାଲିଛି ସରୁ ନାହିଁ, ଜଗନ୍ନାଥଙ୍କର ନବ କଳବର ପାଇଁ ଜଗନ୍ନାଥଙ୍କର ଯେଉଁ ବିଭିନ୍ନ ରାସ୍ତା ରାସ୍ତା ସବୁ ରହିଛି ଏପର୍ଯ୍ୟନ୍ତ ସବୁ ସରିନାହିଁ, ଡ୍ରେନ୍ ସବୁ ସରିନାହିଁ, ଆଉ ପାଣି ରହୁଛି, କିନ୍ତୁ ଦ୍ୱାରକା କେବଳ ତାଙ୍କର 16,108 ଗ୍ରାମୀଙ୍କ ପାଇଁ 16,100 ମଲ୍ ତିଆରି ହୋଇଛି. ଅନ୍ୟମାନ କଥା ଛାଡ଼ନ୍ତୁ, ଏସବୁ କେତେ ଦିନ ଲାଗିଥିଲା? ରାତାରାତି ସବୁ ହେଇଯାଇଥିଲା, ରାତାରାତି ଭଗବାନ ବିଶ୍ୱକର୍ମାଙ୍କୁ ଚିନ୍ତା କଲେ, ବିଶ୍ୱକର୍ମା ଆସି ଏଇଟା ରାତିରେ ସବୁ ତିଆରି କରିଦେଲା, ନିର୍ମାଣ କରିଦେଲା, ମନ୍ଦିରରେ ମନ୍ଦିରବାସୀମାନେ ଚଳିଛନ୍ତି, ତା ପରଦିନ ସକାଳୁ ଦେଖିଲା ବେଳକୁ ଦ୍ୱାରକା ସେମାନେ ଦେଉଛନ୍ତି, ଏଇ ଭଗବାନଙ୍କର ଦିବ୍ୟତା. ତେଣୁ ଭଗବାନଙ୍କର କୌଣସି ଭୟ ନାହିଁ, କିନ୍ତୁ ସେ ଦୁର୍ଗରେ ଆଶ୍ରୟ ନେଇଛନ୍ତି, ଦ୍ୱାରକା ଭିତରେ ଆଶ୍ରୟ ନେଇଛନ୍ତି. ଦୁର୍ଗାଶ୍ରୟ ଖାଇ ଭୟାନ ଏବଂ କାଳାତ୍ମନ କେତେ ସେ କାଳାତ୍ମନ ସେ ହେଉଛନ୍ତି କାଳ ଭଗବତୀତା ଏକାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ଅର୍ଜୁନ ପ୍ରଶ୍ନ ଭୟ କରିଯାଇଛି ଭଗବାନ ଚିତ୍ର କରୁଛି, ଏ ପ୍ରଶ୍ନ କହୁ ଆପଣ କିଏ? ସେ ଭଗବାନ କହୁଛନ୍ତି କାଳ କାଳ ଯିଏ ଲୋକପ୍ରିୟ କିଏ ପ୍ରବୃତ ଲୋକାନ୍ତ ମାନ କିଏ ପ୍ରବୃତ ଏତେ ବି ଜଣା ଭବିଷ୍ୟତ ଅଟେ କିଏ ଅବସ୍ଥା ପତ୍ର କିଏ ଚିନ୍ତା ମୁଁ କାଳ କାଳ ଆଗେ ସମସ୍ତଙ୍କୁ ମାରିପାରିଛି ଭଗବାନ କହୁଛନ୍ତି, କିନ୍ତୁ ସେ ସ୍ୱୟଂ କାଳ ଜଣ ସେ ଭୟ କରି ପଳାଇବାକୁ କରୁଛନ୍ତି, କିଏ ଭଗବାନଙ୍କର ଏଭଳି ଭାବରେ ଅଭିଜ୍ଞ ଦରିଦ୍ର ରହିଛି ଭଗବାନ କର୍ମ କର୍ମ ଏଭଳି ଭାବରେ କରିବ କାଳାତ୍ମକ ପ୍ରମଦା ବିକାଶ୍ରୟ ପ୍ରମଦା ବିକାଶ୍ରୟ 16,108 ଗ୍ରାମୀକୁ ନେଇକରି ସେ ତାଙ୍କର ଭୂମିକା ଆଚରଣ କରିଛନ୍ତି ଦ୍ୱାରକାରେ, ପୁଣି ବୃନ୍ଦାବନରେ ଆଉ ସେଭଳି ଭାବରେ ଅନେକ କୋଟିମାନ ସହିତ ରାସଲୀଳା କରିଛନ୍ତି, ପ୍ରମଦା ବିକାଶ୍ରୟ ଶ୍ରୀମାନଙ୍କ ମନରେ ରହୁଛନ୍ତି, ତାଙ୍କର କ'ଣ ଆବଶ୍ୟକତା ରହିଛି କି? ନା କାହିଁକି ନା ସ୍ୱାତ୍ମ ରଟେ ସେ ନିଜ ନିଜର ଦ୍ୱାରା ଆନନ୍ଦିତ ହୁଅନ୍ତି, ସ୍ୱାତ୍ମ ରଟେ ତୁ ତଥାପି ସେ ଅନ୍ୟ ସ୍ତ୍ରୀମାନଙ୍କୁ ଆଶ୍ରୟ ଗ୍ରହଣ କରନ୍ତି, ଗ୍ରହଣ କରନ୍ତି, ତାଙ୍କ ବହୁତ ପ୍ରକାର ତାଙ୍କ ସେବା ମଧ୍ୟ କରନ୍ତି, ଏ ଦ୍ୱାରା ତା ଲୀଳାରେ ସେ ବର୍ଣ୍ଣନା କରାଯାଇଛି, ରାତ୍ରୀଳାରେ ଗୋପୀମାନଙ୍କୁ ମଧ୍ୟ ବହୁତ ପ୍ରକାର ସେବା କରିଛନ୍ତି ସେ, କିନ୍ତୁ ତାଙ୍କର କିଛି ଆବଶ୍ୟକତା ନାହିଁ, ସ୍ୱାତ୍ମ ରଟେ ସେ ଆତ୍ମାର ଆନନ୍ଦ ହୁଅନ୍ତି, ଆତ୍ମାରା ହେଉଛେ. ତେଣୁ ଏସବୁ କଥା ଉଦ୍ଧାର କରୁଛନ୍ତି, ଯେ ଯିବା ଏଇ ପର୍ଯ୍ୟନ୍ତ ମୁଁ ଚିନ୍ତା କରୁଛି ମୋର ବୁଦ୍ଧି ବିଚଳିତ ହୋଇଯାଉଛି, ଭଗବାନ ଏଠି ଲୀଳା ବୁଝିପାରିବା ନାହିଁ ଭଗବାନଙ୍କର, ଏସବୁ ଭଗବାନଙ୍କ ଦୁର୍ଯ୍ୟତା. ତେଣୁ ଯାହା ହଉ ଆମେ ବିଶେଷ ଭାବରେ ଭଗବାନଙ୍କ ଆବିର୍ଭାବ ବିଷୟରେ କିଛି ସଂକ୍ଷେପ ବର୍ଣ୍ଣନା କରିବା, ଭଗବାନ ଆବିର୍ଭାବ ସେଇଭଳିଆ ବୁଝିବାକୁ ପଡ଼ିବ, ଯେମିତି ସୂର୍ଯ୍ୟଙ୍କର ଯେଉଁ ଆବିର୍ଭାବ ହେଉଛି ବା ଉଦୟ ହେଉଛନ୍ତି ଏବଂ ସେ ଅସ୍ତ ହେଉଛନ୍ତି, ଅସ୍ତ ହେଇଗଲା ପରେ କ'ଣ ସୂର୍ଯ୍ୟ ନାହାନ୍ତି କି? ସୂର୍ଯ୍ୟ ଅଛନ୍ତି, ଏଠି ଅସ୍ତ ହେଇଯାଇଛନ୍ତି କିନ୍ତୁ ଆଉ କେଉଁଠି ଉଦୟ ହେଇଥିବେ, ତେଣୁ ସେଇଭଳି ଭଗବାନଙ୍କର ଯେ ଜନ୍ମ ହେଉଛି ନିତ୍ୟ ସବୁବେଳେ ପାଇଁ ଚାଲିଛି, କେଉଁଠି ଭଗବାନଙ୍କର ଆଜି ଆବିର୍ଭାବ ହୋଇଥିବ, ଅନେକ ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, କେଉଁ ବିଶ୍ୱବ୍ରହ୍ମାଣ୍ଡରେ ଭଗବାନଙ୍କର ଆଜି ଆବିର୍ଭାବ ହୋଇଥିବ, ଆମର ଏଠି ଆବିର୍ଭାବ ହୋଇଥିଲେ 5,530 ବର୍ଷ ତଳେ, Dan sehingga itu lawan Abdul Wahab Leh, sehingga kita sangat terkenal bahwa lawan Tuhan Mekuh itu yang tidak berlibat. Lawan Tuhan itu karena nanti, yang mana itu boleh. Aduh, kita karena banyak maaf. Kakak Oda, kakak Gama nanti, itu Gama tahu. Aku tahu, aku tahu. Untuk aku. Jadi wajar ini lawan tak kira Gama, lawan Tuhan itu. Ewak lawan tak kira Gama, lawan Tuhan itu tak kira Tuhan itu. Yang juga lawan Tuhan itu, kita beda dengan Tuhan. Lawan Nabi Muhammad tidak ada lagi. Bagus kita nampak hari lawan kita kau. Maya kita tidak terbang. Jaga tu agak terbentina. Mustahil terbuka. Jangan sedih juga kita. Lawan. Jadi orang kita lawan sendiri. Sendiri lagi macam mana? Ini lawan tu asyik je bela lawan kita. Jauh lawan tu agak lawan kita le. Anjir kita ni semua orang keluar. Lawan tu asyik sendiri. Kaki asyik sendiri. Arjuna Pradhasan Prabhu, Agam kohan kaya asanti? Agam te kohan kaya asanti ni kaatye nahi, tar kaya kaya asanti? Tan Bhagavad Gita Prahma Pradhyaya Kohan Kohan Jala Jalani Kalmasya Brahmi Bhutti Bharata Kartisanam Madhapasra Tadatmanam Sudanyam Jala Jalani Kalmasya Dharma Jala Iti Ye Dharma Sathan Kalti Bhagavan धर्म ब्राह्मी हो जाए कहीं की नारे भोजन जवान केवल उसकी बेटी धर्म तो सबसे ब्राह्मी होती है किंतु आवाज़ का जवाब कोई थी जो केवल धर्म ब्राह्मी हुए नहीं शिव जवाब होती है भगवान पर इसके इसके धाम शिव जवाब शिव केवल धर्म ब्राह्मी हुए नहीं शिव सबसे धर्म सुरक्षित रहता है शिव केवल ज्ञानी हुए नहीं धर्म तेरे मुद्दे लगते सब धर्म और ब्राह्मी हुए धर्म पहले अनेक प्रकार रही थी किन्हों मुख्य भाव रहे अपनाई वा धर्म तारी कागर रही थी तपस्या सोच दया सत्य इतने थी धर्म तारी कागर विभिन्न प्रकार तपस्या रही थी भगवान का सत्र भैरे भगवान नौ प्रकार तपस्या विषय पढ़ी थी शरीर का तपस्या, मानव का तपस्या, बाली का तपस्या, कुछ भी ना गुणमान के बारे में तपस्या, एक भी मामले में तपस्या रही है। यूं ही धर्म के पाल, अज्ञान माने, ये उस जन्म, भगवान का विवाह भी नहीं करते, जिन व्रत का शुद्धि ये भी तपस्या, यूं ही बाली का तपस्या। भगवान अगर मालूम है हमें पानी ग्रहण करेगा ना, तो ये भी तपस्या, इसलिए भगवान शक्ति का बन क्योंकि ये लोग हमारे जीवन धर्म धर्म और उनके पापों की तपस्या शिवलिंग सोचता बाया सोचता अंतिम को सोचता बाया सोचता जब स्नान करके बोलते बाया सोचता तो अंतिम को सोचता ये बोले वो ना भगवान का नाम मत ले हरे कृष्णा हरे कृष्णा 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 हरे 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 राम तो ये मुझे धर्म पालन तपस्या सोच दया जीवे दया जीवे दया मानव रुचि सर्व सर्वता नवदीया गोधुमे नित्यानंद महाजन नवदीया गोधुमे नित्यानंद महाजन भारतीय Thank you. ধর্মই আমি ধর্ম পালন করছি, বড় ধর্মিক আমি, কিন্তু জীবে দয়া নাই, মাছ মাছ মন করিবার জীবকে দয়া নাই, মাছ মাছ আমার রচনা সৃষ্টি করিয়া পাই যে জীবকে অত্যায় করে দিয়েছেন, জীবকে দয়া নাই, সে কি বাস ধর্ম প্রতিকর্ম বহুত সৌদ লক্ষ্মী দেবী যেটা তাঙ্কর সোমবার যাই তাঙ্কর ঘরকে অন্বেষণ করছেন, কি প্রসিদ্ধ তাঙ্কর ঘর, সে তিনোটি প্রসিদ্ধ শ্লোকটি করছেন, তাহলে যে বলছেন ধর্ম প্রতি সে কি ধর্ম, যদি না ভূত শব্দ অনুমান করি দয়া নাই, প্রথমত দয়া পাই বলছি শোনা জানে প্রবচক ছিলে, বহুত বড় প্রবচক ছিলে, তাঙ্কর বহুত প্রশংসা হোলা, বহুত বড় প্রবচক করতে বহুত প্রশংসক অনেক তাঙ্কর ঘরে খাওয়া তুমি প্রবচন দেখি গেলে পৌঁছলে দয়া সত্য 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 কথা কহা অনুদম এই সত্য কাম সত্য কথা কহা ইয়ে ধর্মর পাদ সত্য ছিলে তাঁর নাম হচ্ছে জাবা জাবা ছিলে জন তাঁর পিতাঙ্কর শিক্ষা নাকি মাতা বেশা ছিলেন তেমন সে গলে গৌতম যদি তাকে গলে শিক্ষা করার জ্ঞান শিক্ষা করার তাকে গুরু হিসাবে কম করার তেমন গৌতম যদি পচারে তোমার গোত্র কম তোমার পিতা কি মু মা পচারি কহিলি তোর মাকে পচারে তা মা কহিলে যে প্রকৃতরে মানে বেশা ছিল তেমন তোমার পিতা কি কহিপারি না একথা কহিলে সে যাওয়ার যে সে যাই গুরু সেটা কহিলে তাহলে মোটর মাতা কহিলে যে এইভাবে ভাবে মো পিতা কে জ্ঞান না কারণ সে অনেক পুরুষ সঙ্গে করছিলেন তেমন গৌতম কহিলে তেমন সে সত্য মাতা মানে ব্রাহ্মণ পুত্র তুমি সত্য কহিল সেটা কি কহিবে না তুমি সত্য কহিল তো তার নাম আসলে সত্য কাম যাওয়া তুমি সত্য সত্য কহিবা এতে পরিস্থিতি আসলে মধ্য এতে বিষম পরিস্থিতি আসলে মধ্য জন সত্য যদি জীবিত না হলে সত্য বড় মারা সত্য কহিগলে তিনবার ভূমি দেবে ভগবান বামদেবে আসলে সত্যের বর্তমান আমাদের আসলে বামদেব সত্যর পাদ কে পাদরে তিনবার ভূমি নেবি বড় মারা সত্য কর্গলে ঠিক আছে মু দেবে তিনবার ভূমি এই তিনবার ভূমি নব কম আউ কি অধিকার না 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 অধিকার সন্তোষ কর তেমনি সত্য কর্তি এবং দেওয়া পাই প্রস্তুত হচ্ছেন যে সেই সময় তাঁর গুরু আসলে শুক্রাচার্য কে বলি তোমার যে ভাবছ এই যে বর্তু আমার যাক এ কি জানিছ না কি ভাবন্ত না না ইয়ে শুনে কর্তব্য অনেক যাক ইয়ে শুনে অনেক কর্তব্য পুত্র বর্তমান জন্ম নিয়েছেন এবং তোমাকে আসছেন তোমাকে তিনবার নিশ্চয় বিষ্ণুর অভয় নিশ্চয় বিষ্ণু এবং তোমাকে তিনবার ভূমি ছাড়ে তোমার ত্রিলোক নিয়ে যে শ্রীলোক নেই তোমার শত্রু ইন্দ্র প্রদান করবে তুমি তো ঝিও না সত্যের অলিবা না না মু সত্য করছিলাম সত্যের অলিবি না এমনি গুরু তাকে অভিহার করে তুমি অঙ্কচর হয়েছে ধ্বংস হইয়া এইভাবে অভিশান করে তার বন্ধু বান্ধব তাকে ত্যাগ করে পড়ে গেলে এইভাবে যেতে পরিস্থিতি হলে বিষম পরিস্থিতি হলে মধ্য সে সত্যের বিশ্বস্ত হয়ে নাই তাই মহারাজ সত্য প্রতিজ্ঞা করিগলে ত্রিপাল ভূমি দেবে যদিও বামন দেব সত্য বামন রূপে আসলে সত্যর পাদ দেখলে কিন্তু সে বিভিন্ন রূপে ছেলে গোটি পাদরে সমস্ত পৃথিবী তলে গোটে রয়েছে সাতটি লোক অতল পিতল স্থল তলাচল মৈতল তথা পাতল ইত্যাদি সবু করলে আক্রান্ত করলে গোটি পাদরে ভগবান করলে Vamos a dar el fruto que le ocurre de que no va a ser un problema, अरे अच्छा तू तीन बार तो तुम तो आपने तो कही लो दूसरी बार तो तुम समाप्त कर नहीं गई तुझे बार तो कौन 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 करो तुझे बार कहीं तुम से पहले प्रभु मोरा मस्तक पर एक बार पागल रखते हैं अब तुझे बार तो रो मस्तक पर पागल क्यों बड़ा मैं बोलते ही बात रहे खतर लोग नहीं गई आप उसे पता है खतर लोग नहीं गई अब तो मस्तक पर कुछ कटे जाएगा इसके तुम देगी ना प्रभु जो मैंने ये मालिक के ताकत से धन अच्छी मालिक का मस्तक अच्छी से धन दुई को अधिक आप दुई पाद नहीं मो सब समस्त सम्मत नहीं मोर मस्तक हो चार चारिपाद आप दरकार आप चारिपाद अच्छी प्रतिपाद अच्छी तेरे भगवान से मस्त पाखे प्रदास कर भगवान कई पाखे सुतल पठेले से द्वारपा नहीं कर ଏବଂ ଅନ୍ୟମାନଙ୍କର ଯଦି ଇଚ୍ଛା ଗୋବ୍ରାହ୍ମଣ ଇଚ୍ଛା ହେଉଛି ସେଠି ମଧ୍ୟ ଜଣେ ଇଚ୍ଛା କରିପାରିବ ଏହିଭଳି ଭାବରେ ପାଠ ସ୍ଥାନରେ ଜଣେ ଇଚ୍ଛା କହିଲେ ଅସୁବିଧା ନାହିଁ ଅନୁତମ ସାଧମ ଇଚ୍ଛା କହିଲେ ସେଟା ନିନ୍ଦନୀୟ ହେବ ନାହିଁ ଯେତେ ବୁଝେଇଲେ ମଧ୍ୟ ବଳି ମହାରାଜ ତାଙ୍କ ସତ୍ୟରୁ ବିଜୟ ହେଲେ ନାହିଁ ଇଏ ହେଉଛି ଧର୍ମର ଗୋଟିଏ ପାଦ ଚାରି ପାଦ ଧର୍ମ ଚାରି ପାଦ ତପ ଶୌଚ ଦୟା ସତ୍ୟ ଏଠି ପାଦ ସେଟା ସତ୍ୟ ଯୁଗରେ ଧର୍ମ ଚାରିପାଦ ସୁରକ୍ଷିତ ଥିଲା କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ଯୁଗ ପରିବର୍ତ୍ତନ ହେଉଛି ସେତେବେଳେ ଧର୍ମର ଗାଁ ଗୋଟିଏ ପାଦ ନଷ୍ଟ ହୋଇଯାଉଛି ତେଣୁ ତ୍ରେତା ଯୁଗରେ ଆଉ ତିନୋଟି ପାଦ ବଢ଼ିଲା ଏବଂ ପଡ଼ିର ପାଦ ବଢ଼ିକି ଚାଲୁଛି ଅଧର୍ମର ପାଦ ଅଧର୍ମ ଚାରି ପାଦ କ'ଣ କ'ଣ ଦ୍ୱିତମ ପାନ ସ୍ତ୍ରୀୟମ ସୁନା ଯେତେ ଅଧର୍ମ ସେତେ ଥିଲା ଦ୍ୱିତୀୟ କ୍ରୀଡ଼ା ନିଶା ପାନ ଯୋଉ ଚାହା ପାନ ଯଦି ଟିକେ ଖଣ୍ଡ ବଜେଇ ନେଇପାରୁଛ ଯେତେ ରହିଛି ନିଶା ଦ୍ରବ୍ୟ ଇଏ ଗୋଟେ ଅଧର୍ମର ସ୍ଥାନ ପାପର ସ୍ଥାନ ଅବୈଧ ସ୍ତ୍ରୀ ସଂଘ ଇଏ ମଧ୍ୟ ଗୋଟେ ପାପର ସ୍ଥାନ ଏବଂ ସୁନାଙ୍କର ଜୀବ ହତ୍ୟା ଇଏ ମଧ୍ୟ ଗୋଟେ ପାପର ସ୍ଥାନ ଆମେ ଯୋଉ କହିଲେ ଜୀବ ହତ୍ୟା କଥା ଏବେ ଦୟା ଇଏ ଧର୍ମ ଆଉ ଜୀବ ହତ୍ୟା ଇଏ ହେଉଛି ଅଧର୍ମ ତେଣୁ ଧର୍ମର ଯୋଉ ଗ୍ରାଣୀ ହେଉଛି ଅଧର୍ମର ବିଧାନ ହେଉଛି ଏଇଭଳି ଭାବରେ ଜାତ ଯୁଗରେ ଧର୍ମ ଦୁଇପାରୁ କମି ଯାଇଥିଲା ଏବଂ ସେହିଭଳି ଭାବରେ ଯେଉଁ ଅଧର୍ମର ଚାରିପାଦରୁ ଦ୍ୱିପାଦ ମଧ୍ୟ ବଢି ପଡ଼ିଯାଇଥିଲା ଏହିଭଳି ଭାବରେ ଧର୍ମ ଜ୍ଞାନୀ ହେଉଛି ଅଧର୍ମର ଅଭିଧାନ ହେଉଛି ସେପରି ଭଗବାନ ଅଛନ୍ତି ରାଜରାଣୀ ଧର୍ମସ୍ୟ ପ୍ରାଣେ ଭକ୍ତି ଭାରତ ଅଭ୍ୟୁତ୍ଥାନ ଧର୍ମସ୍ୟ ଜଗତ୍ମାନ ଶ୍ରୀରାମ ଭଗବାନ କିଭଳି ଅଛନ୍ତି ନା ତାଙ୍କର ଅଧର୍ମ ଶକ୍ତିରେ ଅଛନ୍ତି ସେ ଆମେ ଯେଉଁ ଆସିଲେ ଆମର ବହିରଙ୍ଗ ଶକ୍ତି ଭଗବାନଙ୍କର ଯେଉଁ ରହିଛି ଏ ସତ୍ୟରତମ ତ୍ରିଭୁବନ ଦ୍ୱାରା ଆମେ ଆସିଛେ ଜନ୍ମ ନେଉଛେ କିନ୍ତୁ ଭଗବାନ ଯେଉଁ ଆସନ୍ତି ଭଗବାନ ଅନ୍ତରଙ୍ଗ ଶକ୍ତିରେ ଆସନ୍ତି ତେଣୁ ଅର୍ଜୁନ ପ୍ରକାଶନ ପ୍ରଭୁ ଆପଣ ଆସିକି କ'ଣ କରନ୍ତି ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତାୟ ସମ୍ଭବାନ୍ତି ଆଜି ଆପଣମାନେ ଭଗବାନ କଥା ଶ୍ରବଣ କରୁଛନ୍ତି ଏଇଥିରେ ସେମାନେ ସାଧୁ ସେମାନେ ଭକ୍ତ ସେମାନେ ଭଗବାନଙ୍କ ଲୀଳାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ପରିତ୍ରାଣାୟ ସାଧନା ପ୍ରଭୁ ସାଧୁ କିଏ ଯାହାକୁ ତ୍ରାଣ କରନ୍ତି ଅର୍ଜୁନ ପଚାରୁଛନ୍ତି ଭଗବାନ ଭଗବାନ କହୁଛନ୍ତି ସାଧୁ ହେଉଛନ୍ତି କିଏ କିଏ ଅଭିଜେ ସୁନ୍ଦରାକାର ବଦତେ ମା ଅନନ୍ୟ ଭା ସାଧୁ ଏବ ମନ୍ତବ୍ୟ ସମ୍ୟକ ଭବିଷ୍ୟ ଜଣେ ଦୁରାଚାରୀ ବ୍ୟକ୍ତି ସୁଦୁରାଚାରୀ ଯେତେ ପ୍ରକାର ଦୁରାଚାର ଅଛି ସବୁ କଲେ ମଧ୍ୟ ଅଭିଜ୍ଞ ସୁଦୁରାଚାର କିନ୍ତୁ ଭଗବାନ ଭଜନ କରୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ଭଗବାନ ଭଜନ କରୁଛନ୍ତି ସେ କାଲି ସାଧୁ ହେବେ राजयोग समझ सके प्रभु एक दुराचारी व्यक्ति सुदुराचारी व्यक्ति कहते कमी साधन करेंगे ना समय भवती को लेकर ठीक रामदेव आसगले भगवान मोर भजन कले तार साधन परिणाम देखिए ठीक करते धर्मात्मा तू जगत के अधर्म थे अधर्मात्मा थे कि खूब शीघ्र चित्रण भवती धर्मात्मा खूब शीघ्र तुम्हारे धर्मात्मा आइए साधन परिणत होते चित्रण भवती धर्मात्मा संस्कृत शांति गति खूब शीघ्र से मैंने आनंद रही शांति रही बंदेय जोगी आमी नाम भक्त कण देवी ए कटुपुत्र तमें घोषणा कर मोर भक्त के विनाश हम ना भगवान यही भाव में साधु मान को आनंद प्रदान करण साधु प्रभु आउ कौन करती अपना ना विनाश आने से दुष्कृता दुष्कृत मान को विनाश करे ना प्रभु किए जो दुष्कृत मानी से मैंने चार प्रकार दुष्कृत रही ये किए ना नामांगी नोरा प्रदी नाम माया तत्व ज्ञान आश्रम ब्रह्मा चार प्रकार व्यक्ति दुष्कृतवान जे भगवान स्वामी भगवान ना भगवान किए देखी पड़े मत भगवान अच्छे भगवान किए ना ये तुम अंधविश्वास प्रचार करती और जब भी भगवान अच्छा मोर से भगवान मोर शक्ति मो शक्ति तुम मत भगवान हो तुम जो चिंता कर तुम मत भगवान करी तो तुम मत भगवान प्रकट हो अनेक अच्छी अनेक दुष्कृतवान व्यक्ति मैंने अच्छा क्या विनाश करे किए किए थे दुष्कृत से मूर्ख व्यक्ति मैंने मोरा भगवान से ज्ञान ना तर तेनाली भगवान को ग्रहण कर पारती ना आ किए ना नाराधन चार प्रकार मनुष्य अच्छा व्यक्ति जो अदम श्रेणीर से भगवान ग्रहण करते ना नास्तिक ना माया आपत ज्ञान जो से कहते प्रभु आप मूर्ख मैंने आपको ग्रहण करते ठीक अच्छे से जानते हैं मूर्ख अवस्था कि देखी बहुत वैज्ञानिक मैंने सब ज्ञान अच्छी कितना से कहीं आपको ग्रहण करते ना ना ज्ञानटा माया द्वारा अपहरण है माया आपत ज्ञान जो ज्ञानी व्यक्ति से बहुत तरह से जान बहुनाम जन्मना मत ज्ञान मान प्रसिद्ध दे ज्ञान मार्ग जब जीवा भगवान जाना चाहता तेज़ बहुत जन्म मृत्यु जीव कितु अंतिम जो प्रकृत ज्ञान प्राप्त होती से भगवान शरण जाती मान प्रकृति भगवान शरण जाती यही ज्ञान अटे कौन ना वासुदेव शरण नीति भगवान जो वसुदेव पुत्र वासुदेव जो आसते पंच हजार पांच तले से सबकि जानते वासुदेव सबकि होती वासुदेव वासुदेव शरण नीति तो यही ज्ञान जो प्राप्त होती से महात्मा स्व महात्मा तो से बहुत दुर्लभ सुदुर्लभ तेणु जो मैंने माया तो ज्ञान जब ज्ञान थी माया द्वारा तक ज्ञान अपहरण हो जाएगी से शरण जाते ना से दुर्दुत पर विनाश करे ना प्रभु आप किए ना असुर मार्गदा असुर स्वभाव संपन्न व्यक्ति दुई प्रकार व्यक्ति रहते गोटे दैवी संपन्न व्यक्ति गोटे असुर संपन्न व्यक्ति तेणु मोर प्रिय सरस देहरे अर्जुन चिंता चिंता मन चिंता करते प्रभु कौ मैंने से असुर तेणु भगवत सरस देहरे बड़ा विस्तार भाव में असुर मान स्वभाव विषय गणना कर अनेक प्रकार चबीची शोक रही असुर मान विषय विस्तार भाव गणना कर उद्देश्य होती कौन आम असुर हवा ना आम सब रही असुर स्वभाव तो रही दूरे जावा त्रिविध कारक सीधन द्वारा नाशन मासन काम प्रदर्शिता लोग तस्मा दुर्घटना से जो अग्रवाण तीनों मुख्य लक्षण होती कौन काम क्रोध एवं लोभ ये होती नष्ट द्वारा त्रिविधन कारक चेतन द्वारा नाशन मात्र आम निज को नष्ट करने ये तीनों द्वार रही ये नष्ट द्वारा कौन कौन से द्वारा ना काम क्रोध तथा लोभ तस्मा दुर्घटना से प्रकृत संबंध व्यक्ति मान पर यह रही काम क्रोध लोभ ऐसे रही तेणु आमको ये त्याग करा पड़ो आम असुर भाग कौना भगवान असुर तुम्हारे मुक्त हम असुर स्वभाव मुक्त भाग कौन भगवान तेणु अर्जुन चिंता कर प्रभु आपण तो मंगल पाय मंगल भगवान कृष्ण मंगल गर्भ मंगल कुंडली काक्ष मंगल कुंडोत्तम प्रभु आप मंगल पाव आ ଆଉ ତାଙ୍କର ଅମଙ୍ଗଳ କରୁଛନ୍ତି, ତେବେ ତାଙ୍କୁ ବିନାଶ କରୁଛନ୍ତି, ତାଙ୍କର ଅମଙ୍ଗଳ କରୁଛନ୍ତି ନା ନା, ତାଙ୍କର ମୁଁ ତାଙ୍କୁ ବିନାଶ କରି ତାଙ୍କୁ ଅମଙ୍ଗଳ କରୁନି, ତାଙ୍କର ମଙ୍ଗଳ କରୁଛି, ମୁଁ ବିନାଶ କରି ମଙ୍ଗଳ ନୁହଁ। କେମିତି ନା, ଯେଉଁମାନେ ଜ୍ଞାନୀମାନେ ଅନେକ ଜ୍ଞାନ ଧରି ଅନେକ ବର୍ଷ ଧରି ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି, ସିଏ ବହୁତ କିଛି ପ୍ରାପ୍ତ ହୁଅନ୍ତି ନା, ସେମାନେ ମୁକ୍ତ ହୁଅନ୍ତି ନା, ମୁଁ ଯାହାକୁ ହତ୍ୟା କରେ ସେମାନେ ମଧ୍ୟ ସେଇ ପ୍ରାପ୍ତ ଯାଆନ୍ତି। ତେଣୁ ଭଗବାନଙ୍କର କି ନାମ ଅଛି, ହତାରି ଗତିଦାୟକ, ଏଯାକୁ ହତ୍ୟା କରନ୍ତି ମଧ୍ୟ ତାଙ୍କୁ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରନ୍ତି। ଉଦ୍ଧବ ଭାଗବତ ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସେଟା କହୁଛନ୍ତି। ଭଗବାନ ଚିନ୍ତା କରୁଛନ୍ତି, ଆଶ୍ଚର୍ଯ୍ୟ ବପାତ୍ର ବପାତ୍ର ଭଗବାନ ଛୋଟ ପିଲା ହେଲେ ମଧ୍ୟ କେଡ଼େ କନ୍ଦ ଜାଣିଲେ ସହି ନନ୍ଦର ଆଗରେ କିଛି ପିଲାଟି ଟିକେ ପିଲା ବୋଲି ଯାହାକୁ ଯାହାକୁ କହୁ ଚିରି ପକାଇଲା ବପାର ପାଟି, ସେ ପକାଇଥିଲେ ବପାତ୍ର ବପାର ହରି ପକାରି ସେ ଭଗବାନ ତା କି ବପର ଭଉଣୀ ପକି ସେ ଆସିଥିଲା ଭଗବାନ ହତ୍ୟା କରିବା ପାଇଁ। ଆଉ ବକିଲେ ତନବାର କେଉଁଟା ତମେ କାଳକୁଟ ବିଷୟ ପଡ଼ିକି ଆସିଲା, ମୁଖ ମାରିବାରେ ସେ ମୃତ୍ୟୁବରଣ କରିବ କିନ୍ତୁ ଭଗବାନ କ'ଣ କଲେ ନା, ତାର ତାର ଯେଉଁ ସ୍ତନପାନ କଲେ ତା ଦ୍ୱାରା ତାର ପ୍ରାଣ ମଧ୍ୟ ପାନ କରିଦେଲେ, ସେ ବିଷପାନ କରେ ନାହିଁ। ବିଷପାନ କରିବା ପାଇଁ ଭଗବାନ ଶିବଜୀକୁ ସ୍ମରଣ କଲେ, ତେଣୁ ଶିବଜୀରେ ବିଷପାନ କରିଦେଲେ, ଭଗବାନ କେବଳ କ'ଣ କ୍ଷୀରପାନ କଲେ ସ୍ତନ୍ୟପାନ କଲେ ଏବଂ ସ୍ତନ୍ୟପାନ ମାଧ୍ୟମରେ ଭଗବାନ ତାର ପ୍ରାଣ ମଧ୍ୟ ପାନ କରିଦେଲେ, ପ୍ରାଣ ନେଇଗଲେ ନେଇଗଲେ। କିନ୍ତୁ ଅନ୍ୟମାନେ କହିବେ ଭଗବାନ ବକିକୁ ହତ୍ୟା କଲେ, ଚେତନାକୁ ହତ୍ୟା କଲେ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନଙ୍କୁ ଜନ୍ମ କରୁଛନ୍ତି ତତ୍ତ୍ୱରେ ଜାଣନ୍ତି। ଉଦ୍ଧବ ସେ କ'ଣ ଭାବିଲେ, ଭଗବାନ କ୍ରୀଡ଼ା କିଭଳି ଭାବରେ ଗ୍ରହଣ କଲେ ନା, କମ୍ବା ଦେହେ ଯେହେତୁ ସେ ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ତାଙ୍କୁ କେଉଁ ଗତି ଦେଲେ ନା, ତାଙ୍କର ମା ଯଶୋଦା ଯେଉଁ ସ୍ଥାନ ଦେଇଛନ୍ତି, ତାଙ୍କର ଦୁଇ ଜଣ ମନ୍ତ୍ରୀ ଅଛନ୍ତି, ଅମ୍ବିକା, ତେଣୁ ଏଇ ଦୁଇ ଜଣ ମନ୍ତ୍ରୀଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି, ସେ ସ୍ଥାନ ଦେଲେ ମା ତାଙ୍କର ଯଶୋଦାଙ୍କୁ ସେ ସ୍ଥାନ ଦେଇଛନ୍ତି, ତେଣୁ ସେଇ ସ୍ଥାନ ମଧ୍ୟ ଗତିକୁ ଦେଇଛନ୍ତି। କଣ୍ଡା ଦୟାଳୟ ଚରଣ କଲି, ଆଉ କିଏ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ଚରଣ ଯିବା, ଏ କଥା ଶୁଣି ସୁଖଦେବ ଗୋସ୍ୱାମୀ ଯିଏକି ମାତୃଗର୍ଭରେ ମାତୃଗର୍ଭରେ ଷୋହଳ ବର୍ଷ କାଳ ରହିଯାଇଥିଲେ, ତେଣୁ ଜନ୍ମ ଯେତେବେଳେ ଗାଁ ଧରିଲେ ସାଙ୍ଗେ ସାଙ୍ଗେ ଚାଲିଲେ ପ୍ରବଜ୍ଞା କରିବା ପାଇଁ ଚାଲିଲେ, ଜଙ୍ଗଲକୁ ଚାଲିଲେ, ବ୍ରହ୍ମଚିନ୍ତନ କରୁଥିଲେ, ସେଥିପାଇଁ ତାଙ୍କ ନାମ ହେଉଛି ବ୍ରହ୍ମରାତ, ବ୍ରହ୍ମଚିନ୍ତନ କରୁଥିଲେ। କିନ୍ତୁ ଯେତେବେଳେ ଭଗବାନଙ୍କର ଗୁଣ ଶୁଣିଲେ, କଣ ଦୟାଳୁ ଆଉ କେତେ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଚରଣ ଯିବା, ଏ କଥା ଶୁଣି ସେ ଆକର୍ଷିତ ହେଇକି ଆସିଲେ। ଏଭଳି ଭଗବାନ, ଏଭଳି ଭଗବାନଙ୍କ ଗୁଣ, ଏଭଳି ଭଗବାନଙ୍କ ଦୟା, ଏଭଳି ଭଗବାନଙ୍କ ରୂପ, ଏଭଳି ଭଗବାନଙ୍କ ଲୀଳା, ତାହେଲେ ମୁଁ କାହିଁକି ଏ ବ୍ରହ୍ମଚିନ୍ତନ କରୁଛି, ମୋତେ ଭିକ୍ ଭିକ୍ମାନ ମତି ବୋଲି କହିଛନ୍ତି, ବୁଝିଲୁ, ଧିକାର କରିଛନ୍ତି। ତେଣୁ ସେ ଆସିଲେ, ଟୀକାଙ୍କୁ ଆସିଲେ, ବ୍ୟାସଙ୍କ ଆସି ଟୀକା ଆଗକୁ ଶ୍ରବଣ କଲେ, ପଢ଼ିଲେ ସେ ଆଗକୁ 18,000 ସବୁ ପାଠ କଲେ, ସେହି ଭଗବାନଙ୍କ ଏଭଳି ଦୟା ଦୁଷ୍କୃତି ବିନାଶ ଦୁଷ୍କୃତ ଦୁଷ୍କୃତି ମାନେ ବିନାଶ କଲେ ମଧ୍ୟ ସେ ତାଙ୍କର ହେଉଛି ମଙ୍ଗଳ ସାଧନ କରନ୍ତି, ତାଙ୍କର ଗତିଦାୟକ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ଏବଂ ପ୍ରଭୁ ଆଉ କ'ଣ କରନ୍ତି ନା, ଧର୍ମ ସଂସ୍ଥାପନା ଧର୍ମ ସ୍ଥାପନ କରନ୍ତି, ମୁଁ ଧର୍ମ ସ୍ଥାପନ କରିବି। ଧର୍ମ ଚାହିଁଲା ନା କେଉଁଟା ଧର୍ମ, ଭଗବତ ଚତୁର୍ଥ ଅଧ୍ୟାୟରେ ତଥା ହିଁ ଧର୍ମ ବିଷୟରେ ବହୁତ ତୁମେ କହିବେ ଅର୍ଜୁନ, ପ୍ରଭୁ ଏମାନଙ୍କୁ ଯଦି ଆମେ ହତ୍ୟା କରିବା ତାହେଲେ ଅଧର୍ମ ହେଉ ପ୍ରଭୁ, ଧର୍ମ ନର୍ତ୍ତା କୃଷ୍ଣ ଅଧର୍ମ ଭଗତି ଉଦ ଅଧମା ଭଗତି କୃଷ୍ଣ ପ୍ରଦୂଷଣ ତୃତୀୟ ସ୍ତ୍ରୀଟି ପୁସ୍ତକ ତାଙ୍କର ଏଭଳି ଭାବରେ ଏସବୁ ଅଧର୍ମ ହେଇଯିବ ପ୍ରଭୁ। ଆମେ ଯଦି ଯୁଦ୍ଧ କରିବା, ଏଇ ଯୁଦ୍ଧ ହେଇଯିବ, ଲୋକମାନେ ମୃତ୍ୟୁବରଣ କରିବେ, ସୈନିକମାନେ ମୃତ୍ୟୁବରଣ କରିବେ, ତାଙ୍କ ପତ୍ନୀମାନେ ବିଧବା ହେଇଯିବେ, ପତ୍ନୀମାନେ ବିଧବା ହେଲେ ସେମାନେ ସବୁ ଦୁଷ୍ଟା ହେଇଯିବେ, ବ୍ୟବିଚାରିତ ରହିବେ, ତାଙ୍କର ସବୁ ବର୍ଣ୍ଣସଙ୍କର ଯାହା ହେବ, ବର୍ଣ୍ଣସଙ୍କର ଯାହା କହିଲେ ସମାଜରେ ଉତ୍ପାଦ ସୃଷ୍ଟି ହେବ, ଏଭଳି ଭାବେ ଅଧର୍ମ କାର୍ଯ୍ୟ କାହିଁକି ଆମେ କରିବା। ଏଭଳି ଭାବରେ भगवगीता प्रथम अध्याय बहुत सदा भगवान अर्जुन पढ़ते धर्म मंत्र बहुत सदा सर्वतम देखें वातम देखें तारे भगवान कहे सर ठीक अच्छे सर धर्म मंत्र युद्ध भंग कर दवा करी बा कौन आते जो भाई को युद्ध भंग कर दे शंक भाई कर की जी पर शंक भाई कर की प्रधान को ना तब तक वर्षों का स्वीकार करो चले की मतलब मंत्र भाई को जो आने युद्ध भाई नहीं भाई को कौन खबर दियो तो मैं जाने पर नहीं वर्षों के धर्म पाऊं कार्यमन दोषों बहुत स्वभाव सुचान ज्ञान भरने सम्मुख देता जैसे ये ज्ञान की तंबूजल में शिष्य प्रेम कार्य मान काम करना तो वो मुझे जाने पर नहीं मैं कोई नहीं तू प्रतिकरण में जाने की तक जहाँ कोई से ठीक कदर ना करियो ना तो किस में कदर ना करियो मुझे जाने पर भी कोटा कोई चलता धर्म सम्मुख है लेकिन मुझे जाने पर मैं प्रभु के धर्म कौन मतलब एक बहुत बहुत धर्म कौन ना ये अर्जुन मुझे बता जहाँ कही भी ये तो धर्म कथा कही धर्म संवाद महाप्रयोग भगवान का पूजन करती प्रश्न उत्तर करती ये धर्म संवाद ये धर्म भगवान कहा करती तेणु अर्जुन कहले प्रभु आप बहुत धर्म कहले द्वितीय अध्याय आरंभ करी अठारह अध्याय पर्यटन षोह सतरटी अध्याय बहुत धर्म कथा कही वर्णाश्रम धर्म आरंभ करी अनेक प्रकार धर्म कहले कौ धर्म का आचरण करवा एवं कौ धर्म का आचरण करेंगे आचरणी ना सुना अर्जुन मुझ तुमको समुद्र भूल तुम ज्ञान को सत्य रूप श्रेष्ठ धर्म कौन वर्तमान सुना ना प्रभु कहा ना सर्वधर्मान परित्यज्य माम एकं शरणं व्रज अहं त्वां सर्वपापेभ्यो मुक्तयिष्यामि मा सुतं व्यास तुम कहिली जो धर्म विषय कहिली उसे भी त्याग कर दियो सर्वधर्मान परित्यज्य कार्य प्रभु को अधर्म करी ना ना मां एकम शरणं व्रज मोर शरणं व्रज हरे कृष्णा हरे कृष्णा 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 हरे 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 राम 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 मोर शरणं व्रज प्रभु आपको शरण व्रज कर दो मो अन्य देवदेव मन का शरण व्रज का अधिकार नहीं है यहां अधिकार मां एकम किसने करे भगवान आपका शरण व्रज करता है केवल मोर शरणं व्रज मां एकम शरणं व्रज प्रभु अन्य देवता देवदेव मान को मुझे शरण न दी तंगल की भोजन न करी तार मत पाप हो ना अहम स्वाम सब पाप के मुक्ति कान मु तुम समस्त पाप मुक्त करी अर्जुन चिंता कर संधि करी ना नहीं करी ना नहीं तो मां सुत सूचना के रखता नहीं तो मोर शरण में जा तो भगवान को शरण के अर्जुन रहे प्रभु भगवदगीता जो महात्मा रहती आपके बारे में श्रद्धा गौतम स्कंद पुराण कहे कि हम लोग कहीं अंतिम बारे ये जो रहती जो भगवदगीता रहो अंतिम स्कंद पुराण वर्णन कर रही थी एक शास्त्र जगत पुत्र गीता गोटिये शास्त्र भगवदगीता जगत पुत्र भगवान गोविंदर पुत्र से गीत गान कर अर्जुन कहते भगवत गीता भगवान उद्धव गीत एक शास्त्र देवपुत्र गीत एक देव देवपुत्र जन देव एक भगवान से देवपुत्र पुत्र एक मंत्र नाम गोटे मंत्र से कौन ना भगवान का नाम एवं कर्म की एक देव से सेवा गोटे होती हमारे कर्म से कर्म की कौन ना तक सेवा करवा हरे कृष्णा हरे कृष्णा 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 हरे 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 राम 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 हरे भगवान धर्म स्थापन कर भगवदगीता रे भगवान धर्म स्थापन कर शिव विभाग रे भागवत रे एकादश स्कंद रे उद्धव को धर्म विषय कही धर्म को समस्त लोक बुझिपारे नहीं एमती धर्मराज दूत जवराज दूत मैंने सेना मतलब जापारे धर्म कौन अनुमान कथा कौन कह जमराज दूत मैंने देखते से जानते धर्म कहले कौन जानते बच कि प्रकृत धर्म श्रेष्ठ धर्म विषय जान नए से जानते धर्म वेद प्रणीत धर्म वेद जहाँ कह जाए कि धर्म कितु ଯାହାଫଳରେ ଅନେକ ପ୍ରକାର ଅଧନରେ ଲିପ୍ତ ଥିଲା। ତେଣୁ ଆଶ୍ରମ ସମୟରେ ଯେପରି ସେ ନେବା ପାଇଁ ଆସିଛନ୍ତି, ସେହି ସମୟରେ ଅଜାମେଳ ତା ପୁଅକୁ ଲକ୍ଷ୍ୟ କରି 18 ବର୍ଷ ବୟସ ଅଜାମେଳର ତାର ପୁଅ 10 ପୁଅ ଥିଲେ, ତାର କନିଷ୍ଠ ପୁଅ 5 ବର୍ଷର ଠିକ ଚଳୁଥିଲା ପାଖରେ, ତାର ନାମ ରଖାଯାଇଥିଲେ ନାରାୟଣ। ତେଣୁ ସେ ଯେଉଁ ଯମରାଜର 3 ଜଣ ଦୂତ ଆସିଥିଲେ, ତାଙ୍କର ଦୂତତାର ରୂପ ଦେଖି ଭୟରେ ନାରାୟଣ ଆୟ କିଛି କହିଦେଇଛନ୍ତି ଏବଂ ନାରାୟଣଙ୍କ ନାମ ନେଇଯାଇଛନ୍ତି। ଯମରାଜ ଦୂତମାନେ ଅଛନ୍ତି, ସେ ତାଙ୍କ ପୁଅକୁ ଡାକିଥିଲେ ଆଉ ଭଗବାନଙ୍କୁ ଡାକିଥିଲେ, କିନ୍ତୁ ସାଙ୍ଗେ ସାଙ୍ଗେ ଆସିଗଲେ ବିଷ୍ଣୁଙ୍କର 4 ଜଣ ଦୂତ ଆସିଗଲେ, ନାରାୟଣ 4 ଚାରିଚକ୍ଷର ନେଇଗଲେ ଅଜାମେଳ ମୃତ୍ୟୁ ସମୟରେ। ତେଣୁ ଭଗବାନଙ୍କର 4 ଜଣ ଦୂତ ଆସି ପହଞ୍ଚିଗଲେ, ଯମରାଜ ଏବଂ ଧର୍ମରାଜ ଏବଂ ବିଷ୍ଣୁଙ୍କର ଦୂତମାନ ଭିତରେ ଚାଲିଛି ଆଲୋଚନା। ଧର୍ମ କ'ଣ? ସେ ଧର୍ମ ହେଉଛି ଧର୍ମ, ବେଦ କହିବ ଧର୍ମ, ବେଦରେ ଯାହା କହିଛନ୍ତି ଧର୍ମ, କି ଅଧର୍ମଙ୍କ ବିପର୍ଯ୍ୟୟ ବେଦରେ ଯେଉଁଟା ନିଶ୍ଚିତ କରାଯାଇଛି ସେ ହେଉଛି ଅଧର୍ମ ବା ପାପ। ବହୁତ ପ୍ରକାର ଦୃଷ୍ଟି ଘଟେ, କିନ୍ତୁ ବିଷ୍ଣୁଙ୍କ ଦୃତ କହିଲେ ତୁମେ ଯମରାଜଙ୍କ ଦୃତ, ତୁମେ ଧର୍ମଙ୍କ ଦୃତ ହେଇକରି ଜାଣିନ ପ୍ରକୃତ ଧର୍ମ କ'ଣ, ନା କେଉଁଟା ଅଧର୍ମ ଆମେ କହିଲୁ କି ଧର୍ମ କ'ଣ ଆମେ କିଛି ଭୁଲ କହିଲୁ, ନା ତୁମେ ଯେଉଁ କହୁଛ ଏ ଯେଉଁ ଅଧାମେଳକୁ କହୁଛ ବହୁତ ପ୍ରକାର ପାଠି ପାପି ଆଜ୍ଞା କୋଟି ଜନ୍ମର ସମସ୍ତ ତୁମେ ଗୋଟିଏ ଜନ୍ମ କଥା କହୁଛ ନା, ଗୋଟିଏ ଜନ୍ମରେ ସେ ପାପ କାର୍ଯ୍ୟ କରିଛି ଆଜ୍ଞା ବି କୃତ ନିର୍ଦ୍ଦେଶ ଜନ୍ମ ଗୋଟିଏ ଅଂଶ ଆସୁଛି, ତୁମେ ଗୋଟିଏ ଜନ୍ମ କଥା କହୁଛ ତ କୋଟି ଜନ୍ମର ଯେଉଁ ପାପ ଯେଉଁ ରହିଛି ସେ ଦୂର ହେଇଯାଇଛି, ନା ତୁମେ କେତେବେଳେ ଦୂର ହେଲା, ନା ତା ବ୍ୟାଜ ମା ବିବତ ଯେତେବେଳେ ସେ ଉଚ୍ଚାରଣ କରିଥିଲେ ବିବତ ମାଆକୁ ଉଚ୍ଚାରଣ କରିଥିଲେ, ନା କ'ଣ ଉଚ୍ଚାରଣ କରିଥିଲେ, ନା ନାମ ଭଗବାନଙ୍କ ନାମ ଦେଇଥିଲେ ଯେଉଁଟା ସତ୍ୟ ଏଣୁ ସବୁକିଛି ମଙ୍ଗଳ ପ୍ରଦାନ କରେ, ହରିଙ୍କର ନାମ ସେ ଉଚ୍ଚାରଣ କରିଛନ୍ତି, ନା ପ୍ରଭୁ ସେ ଭଗବାନଙ୍କ ନାମ ଡାକିନାହାନ୍ତି, ନାରାୟଣ ଡାକିନାହାନ୍ତି, ତା କୋଉକୁ ଡାକିଛି ବା ଆହୁରି ତୁମେ ତ ହୃଦୟକୁ ଦୁଃଖରେ ଧର୍ମ ଚାହିଁପାରିଲ ନାହିଁ, କ'ଣ ସେ ଧର୍ମ? ଇଏ ହେଉଛି ଯେଉଁ ଲକ୍ଷ୍ୟକରି ନାମ ରହିଛନ୍ତି, ଇଏ ହେଉଛି ଗୋଟେ ନାମ ମାସ, 4 ପ୍ରକାର ନାମ ମାସ ରହିଛି, ସାଙ୍କେତ୍ୟ କାଲ ଖେଳ ଭଗବା ବୈକୁଣ୍ଠ ନାମ ଗ୍ରହଣ ମତିତ ହେବାରୁ ସଙ୍କେତ କରି ନାମ ନେଇଛି, କ'ଣ ହେଲା ଭଗବାନ ନାମ ନେଇଛି, ନାରାୟଣଙ୍କ ନାମ ନେଇଛି, ସେ ନାମ ମାନଙ୍କର ପାଇଗଲେ ଯେଉଁମାନେ ପରିହାର କରି ଭଗବାନ ନାମ ନେଉଛନ୍ତି ସେ ମଧ୍ୟ ଭଗବାନଙ୍କ ନାମରେ ଫଳ ପାଉଛନ୍ତି, ଯେଉଁମାନେ ନାଟକରେ ରୋଲ୍ କରୁଛନ୍ତି କିଏ ନାରାୟଣ ଡାକୁଛନ୍ତି କିଏ କ'ଣ ହରିହରି ଡାକୁଛନ୍ତି ସେମାନେ ମଧ୍ୟ ଭଗବାନଙ୍କ ନାମ ନେଉଛନ୍ତି, ସେ ନାମ ମାନଙ୍କର ଫଳ ପ୍ରାପ୍ତ ହେଉଛନ୍ତି, ଏବଂ ଯେଉଁମାନେ ଏଡ଼ାରେ ମଧ୍ୟ ଭଗବାନଙ୍କ ନାମ ନେଉଛନ୍ତି ସେମାନେ ମଧ୍ୟ ଭଗବାନଙ୍କ ନାମରେ ଫଳ ପ୍ରାପ୍ତ ହେଉଛନ୍ତି। ଏହିଭଳି ଭାବରେ କହିଲେ ଯମରାଜ ସେମାନେ ଚାଲିଗଲେ, ଯମରାଜ ପଚାରୁଛନ୍ତି ପ୍ରଭୁ ଧର୍ମ କ'ଣ? ଆମକୁ ସେ ଯେଉଁ 4 ଜଣ ବ୍ୟକ୍ତି ଆସିଲେ ବହୁତ ସୁନ୍ଦର ଦେଖିବା ପାଇଁ, କିନ୍ତୁ ଆମକୁ ଏ ଅଧର୍ମର ପକ୍ଷ ଦେଲେ ଆମେ ସେ ଅଧର୍ମ ପାପିକୁ ନା ରାମଗଡ଼ ନେବା ପାଇଁ ବସିଛୁ, ତେବେ ଆମକୁ ବାଧା ଦେଇଛନ୍ତି ଆମେ ହତ୍ୟା କରିଦେଇଥାନ୍ତେ, ତେଣୁ ଧର୍ମ କ'ଣ ଆଉ କିଛି ଅଲଗା ରହିଛି କି ଧର୍ମ? ତେଣୁ ଯମରାଜ କହୁଛନ୍ତି ତୁମମାନେ ମୁଁ ତୁମକୁ ଶ୍ରେଷ୍ଠ ଧର୍ମ ସେ କହିନଥିଲି, ଧର୍ମକୁ କେହି ବୁଝିପାରିବେ ନାହିଁ, ଧର୍ମକୁ ସାକ୍ଷାତ ସର୍ବପ୍ରାଣୀ ଭକ୍ତ ଧର୍ମ କହିଲେ ଯେଉଁମାନେ ଭଗବାନ ଯାହାକୁ କହିବେ ସେ ହେଉଛି ଧର୍ମ, ଧର୍ମଙ୍କ ସାକ୍ଷାତ ଭଗବତ ପ୍ରାଣୀଗମ, ଏ ଧର୍ମକୁ କେହି ଜାଣିପାରନ୍ତି ନାହିଁ, ନ କିଛି ରୋଷେଇ ହଉ କୃଷିମାନେ ମଧ୍ୟ ଜାଣିପାରନ୍ତି ନାହିଁ, ନ ଦେବା ଦେବତାମାନେ ମଧ୍ୟ ଜାଣିପାରନ୍ତି ନାହିଁ, ସିଦ୍ଧମାନେ ମଧ୍ୟ ଜାଣିପାରନ୍ତି ନାହିଁ, ଅସୁରମାନେ ମଧ୍ୟ ଜାଣିପାରନ୍ତି ନାହିଁ, ଆଉ ବିଦ୍ୟାଧର ଚାରଣ କଥା କ'ଣ କହିବା? ତେଣୁ ତୁମେ ପ୍ରଭୁ ଆଉ କିଏ ଜାଣନ୍ତୁ ତା ଧର୍ମକୁ? ନା ସ୍ୱୟଂ ନାରାୟଣ ଶମ୍ଭୁ କୁମାର ବ୍ରହ୍ମନୁ ପ୍ରଭାବ ଜନକ ଭୀଷ୍ମ ବଳି ପ୍ରୟାସୀ ବୟମ ଦ୍ୱାଦଶୀ ବିଜାନିମ ଧର୍ମାନ ଭଗବତାନ ପଟ୍ଟା ଗୁରିଆଙ୍କ ଦୁର୍ଗତମ ଯଦ୍ୟାନ୍ତ ଆମ ଅଛନ୍ତି 12 ଜଣ ମହାଜନ ଅଛନ୍ତି ଭୂତମାନେ, ସେମାନେ କିଏ କିଏ ପ୍ରଭୁ? ନା ସେମାନେ ହେଉଛନ୍ତି ସ୍ୱୟଂଭୁ, ସ୍ୱୟଂଭୁ ହେଉଛନ୍ତି ବ୍ରହ୍ମା, ନାରଦ ବ୍ରହ୍ମାଙ୍କ ପୁତ୍ର ସେ ମଧ୍ୟ ଜଣେ ମହାଜନ, ଶମ୍ଭୁ ସେ ମଧ୍ୟ ଶିବଜୀ ସେ ମଧ୍ୟ ବ୍ରହ୍ମାଙ୍କ ପୁତ୍ର ସେ ମଧ୍ୟ ଜଣେ ମହାଜନ, ଶମ୍ଭୁ ନାରଦ ଶମ୍ଭୁ କୁମାର ଚାରି କୁମାର ସେ ମଧ୍ୟ ବ୍ରହ୍ମାଙ୍କ ସନ୍ତାନ, ସନାତ ସନାତନ ସନାତନ ସନତ କୁମାର ଏମାନେ ମଧ୍ୟ ଜଣେ ମହାଜନ, କପିଳଦେବ ଦେବସିଂହ ପୁତ୍ର ସେ ଜଣେ ମହାଜନ, ମନୁ ଶମ୍ଭୁ ମନୁ ଯିଏକି ଭଗବାନ ଜଣେ ଦେଉଛନ୍ତି ସେ ଜଣେ ମଧ୍ୟ ମହାଜନ, ଏବଂ କୁମାର କପିଳ ମଧ୍ୟ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାତକୀ ବା ଶ୍ରୀକୃଷ୍ଣଦେବ ଗୋସ୍ୱାମୀ ଏବଂ ଭଗବାନ ଯମରାଜ ନିଜେ କହୁଛନ୍ତି ମୁଁ ବୟାତ। ତେଣୁ ଆମେ ସମସ୍ତେ ଦ୍ୱାଦଶୀ ଲୀଳା ଆମେ ସବୁ ଜାଣିଛୁ ଧର୍ମ କ'ଣ, ପ୍ରଭୁ ଆମେ ତାକୁ କୁହନ୍ତୁ ଶ୍ରେଷ୍ଠ ଧର୍ମଟା କ'ଣ? तो श्रेष्ठ धर्म सुना तुम कहीं ना कहीं कहूँ मन के मन देखिए सुना आज आप अपना देखिए कि भूत कर न करो भूत कर न करो तब कौन सा कौन सा धर्म या गीता का नहीं बोलो कि इसमें कौन सा धर्म पराशुदा वासुदेव भगवती सन्नाम प्रणाम भी श्रेष्ठ धर्म होती भगवान वासुदेव मंत्रों नाम प्रणाम हरे कृष्णा हरे कृष्णा 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 हरे 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 राम हरे राम धर्म को स्थापन करे भगवान कहे अर्जुन को धर्म को स्थापन करे धर्म की मन से काम करता असल भगवान कहते जब हम संपूर्ण रही थी से मैंने अधर्म के धर्म के पास अधिकारी भगवान देखते ये उच्चारण धर्म कौन अनुमान हत्या करे उच्चारण धर्म अधर्म के धर्म की कौन से माने कारण हम संपूर्ण रही थी भगवान ये धर्म का भगवान आज अनेक कार्य रही पृथ्वी कैसे पर्वत रही हिमालय पर्वत रही समुद्र रही पोखरा बरफ़ से बिल्डिंग सब अपार्टमेंट सब पृथ्वी बाहर ना ये पृथ्वी बाहर न भूमि दृप्त वैज्ञानिक आक्रांत परिवारण ब्रह्मांतरण चलो भूमि दृप्त नृप व्याज जीवन राजा हरे शिवन सिंह भगवान को प्रतिनिधि श्री भगवदगीता दशम अध्याय भगवान कहते नरणांत नराधिकम मनुष्यवान रूप मोदी राजा राजा होती भगवान को प्रतिनिधि विभूति से किंतु यदि राजा धर्म नीति अनुसार राज्य शासन करेंगे नहीं तहत से मन होती रूप व्याज सेवन सदम से राजा प्रकृत राजा चलो ये भाव रहे भागवत दुरान करे भूमि उसे धरातान तो मिले भूमि दुरुतान को क्या कर दैत्यानी का पता ही नहीं अनेक प्रकार दैत्य माने श्रम से राजा है ये इसलिए तंगल शक्ति बढ़ रहे तो राजा है ये इसलिए लक्ष्य लक्ष्य राजा तो मिले इसलिए किंतु श्रम से प्रकार अधर्म करके पहुंचे राजा जी शासन करिए धर्म नीति अनुसार शासन करिए आजकल यहाँ सरकार शासन धर्म नीति अनुसार शासन करेगा नहीं हमें धर्म निरपेक्ष भूमि पर धर्म पर लक्षा न करवा धर्म पशु भी समान धर्म को यदि मानवा नहीं पशु पशु समाज शक्ति रही पार तेना भूमि भारत भूमि दुर्गा आक्रांत दुर्वहार ब्रह्मांड ब्रह्मांड बहु गले ब्रह्मांड बहु जाइ केमी गले गाधी उपर जाए गाधी उपर धारण कर संगम करपार ना तेरे ब्रह्मांड घर पहुंचा ब्रह्मा देखिले भूमिकल दुख देखिले ब्रह्मा चिंता कले प्रकृतरे भगवान ब्रह्मा सृष्टिकर्ता से सृष्टि करती विभिन्न तरह सृष्टि करती शिवजी संहार करती विष्णु पारण करती तेना ब्रह्मा चिंता करतमान ये जो संहार हम ये जो दैत्यवान को कमी विनाश करेंगे भगवान का आश्रय करो ना निश्चितवान की विनाश कर करेंगे नहीं तो भगवान शिव जी पर गले विभिन्न देवाधिमान पाठ गले भूमिदेव को नहीं शिव सागर निकट रहे तो पाखे प्रार्थना कर भगवान तत्र गत्वा देव देव पुरुषं पुरुष सूक्तेन ମାନେ ତେଣୁ ସେଇ କ୍ଷୀରଧର ଚାପରେ ରହି କ୍ଷୀରତା ଚାପରେ ରହି ବ୍ରହ୍ମ କ'ଣ ପୁରୁଷ ସୂକ୍ତ ପାଠ କରୁଛନ୍ତି ଏଭଳି ଭାବରେ ସ୍ତୁତି କରୁଛନ୍ତି ଭଗବାନଙ୍କୁ ସ୍ତୁତି କରୁଛନ୍ତି ତେଣୁ ଆମେ ସୂର୍ଯ୍ୟ କହିବା କ୍ଷୀରଧର ଭଗବାନଙ୍କୁ ସ୍ତୁତି କରିବେ। அதான் குட்டிச்சாட்டு ब्रह्मा देवता कौन ଦେବତାମାନେ ଏବେ କ'ଣ କର, ସ୍ତୁତି ଗ୍ରହଣ କର। ମୁଁ କ'ଣ ଭଗବାନ ପ୍ରତି ଆସିଲେ କି କହିଲେ କିଛି କହିଲେ କି ହଁ ନିର୍ଦ୍ଦେଶ ଦେଇଛନ୍ତି କ'ଣ କହିଲେ ନା ଭଗବାନ କହିଛନ୍ତି ସେ ତମର ଏଇ ଭୂମିଦେବୀଙ୍କର ଯେଉଁ ଦୁଃଖ ସେ ଆଗରୁ ଜାଣିଛନ୍ତି, ଆମେ ନ କହିଲେ ମଧ୍ୟ ସେ ଜାଣିଛନ୍ତି। ତେଣୁ ବସୁଦେବ ଭଗବାନ ସୁତର ଜନିଷ୍ଠନ ସମ୍ଭବନ୍ତୁ ସୁରକ୍ଷିତ। ବସୁଦେବଙ୍କ ଗୃହରେ ଭଗବାନ ଆସିଲେ, ଭଗବାନ ବାସୁଦେବ ଆସିଲେ, ଆଜିର ଫିଙ୍କିଲେ ସେ ଆସିଲେ, ସେଥିରେ ସେତେବେଳେ ଆସିନଥିଲେ, ତା ପୂର୍ବରୁ ଯାଇକି ଦେବତାମାନେ ସ୍ତୁତି କରିଥିଲେ। ତେଣୁ ବ୍ରହ୍ମା କହିଲେ, ଭଗବାନ ମୋତେ କହିଲେ ଯେ ବସୁଦେବଙ୍କ ଗୃହରେ ଆସିଲେ। ଏଇଠି ପ୍ରଶ୍ନ ଆସିବ ଯେ ବସୁଦେବଙ୍କ ଗୃହରେ ତ କହିଲେ ଭଗବାନ, ଆଉ ବସୁଦେବଙ୍କ ଗୃହରେ ତ ଭଗବାନ ଆସିଲେ ନାହିଁ, କେଉଁଠି ଆସିଲେ ଭଗବାନ? ବନ୍ଦିଶାଳାରେ ଆସିଲେ ସେ କ'ଣ ବସୁଦେବଙ୍କ ଗୃହକି? ତାହେଲେ କେମିତି କ'ଣ ଏଇଟା ମିଥ୍ୟା ହେଇଗଲା? ନା ଗୃହ ଗୃହ ମୁଖ୍ୟତେ, ଗୃହକୁ ଗୃହ କରିବା ନାହିଁ, ଗୃହିଣୀ ଗୃହ ମୁଖ୍ୟତେ, ଯେଉଁ ଗୃହିଣୀ ଅଛନ୍ତି ସେଇଟାକୁ ଗୃହ କରାଯାଏ। ତେଣୁ ବସୁଦେବଙ୍କ ପାଖରେ ତାଙ୍କର ପତ୍ନୀ, ତାଙ୍କର ଗୃହିଣୀ ଦେବକୁ ଥିଲେ, ତେଣୁ ସେଠି ତାଙ୍କର ଗୃହ। ଯାହା ହଉ, ବସୁଦେବ ଭେଟ ସାକ୍ଷାତ ଭଗବାନ ପୁରୁଷ କର। ଭଗବାନ ସେ କିଏ? ଭଗବାନ କହିଲେ କ'ଣ ନା ଷଡ଼େଇଶ ସେ ପୂର୍ଣ୍ଣ ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୈଶ୍ୟ ଦେଶର ଶ୍ରିୟ ଜ୍ଞାନ ବୈରାଗ୍ୟ କହିବ ସନ୍ନାମ ଜୀବନନା ଏତେ ଧନ ରହିଛି ଐଶ୍ୱର୍ଯ୍ୟ ସବୁଠି ଯାହାଙ୍କର ସେ ଭଗବାନ। ଏତେ ଶକ୍ତି ରହିଛି ଯାହାଙ୍କ ପାଖରେ ସମସ୍ତ ଶକ୍ତି ରହିଛି ସେ ହେଉଛନ୍ତି ଭଗବାନ। ସମସ୍ତ ଯଶ ରହିଛି, ସମସ୍ତ ସୌନ୍ଦର୍ଯ୍ୟ ରହିଛି, ସମସ୍ତ ଜ୍ଞାନ ରହିଛି, ସମସ୍ତ ବୈରାଗ୍ୟ ରହିଛି ସେ ହେଉଛନ୍ତି ଭଗବାନ। ସେ ହେଉଛନ୍ତି ଭଗବାନଙ୍କ ସଂଜ୍ଞା। ସେ ଭଗବାନ ଯେମିତି ପୁରୁଷ, ସେ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ, ପୁରୁଷ ଆସନ୍ତି ଉପଭୋଗକାରୀ। ଆମେ ଯେଉଁ ପୁରୁଷ ବୋଲି ଭାବୁଛେ, ଆମେ ନିଜକୁ ଉପଭୋଗକାରୀ ବୋଲି ଭାବୁଛେ, ସେଥିପାଇଁ ଆମେ ପୁରୁଷ କହୁଛେ। ଏଠି ଯେଉଁ ତଥାଗତ ପୁରୁଷ ଏବଂ ତଥାଗତ ସ୍ତ୍ରୀ ଏ ସମସ୍ତଙ୍କର ଯେ ପୁରୁଷ ଅଭିମାନ ରହିଛି। ଭଗବତରେ ଅଧ୍ୟାୟରେ ଭଗବାନ ଅର୍ଜୁନ ଚିକିତ୍ସା କହିଛନ୍ତି, ପୁରୁଷ ପ୍ରତି ମୁକ୍ତି ପ୍ରତିଜା ଗୁଣ କାରଣ ଗୁଣସ୍ୟ ସଦସ୍ୟ ଜନ୍ମକୁ। ଆମେ ସବୁ ନିଜକୁ ଉପଭୋଗକାରୀ ବୋଲି ଭାବୁଛେ, ପୁରୁଷ ପ୍ରକୃତ ଉପଭୋଗକାରୀ ହେଉଛନ୍ତି ପୁରୁଷ। ଏଠି ପୁରୁଷ ହୁଅନ୍ତୁ ବା ସ୍ତ୍ରୀ ହୁଅନ୍ତୁ, ସମସ୍ତେ ନିଜକୁ ଉପଭୋଗକାରୀ ଭାବୁଛନ୍ତି, ନିଜକୁ ପୁରୁଷ ବୋଲି ଭାବୁଛନ୍ତି, କିନ୍ତୁ ପ୍ରକୃତରେ ଆମେ ପୁରୁଷ ନୁହଁ। ଆମେ ହେଉଛେ ସ୍ତ୍ରୀ, ଭଗବାନଙ୍କ ଅଂଶ, ମାଇ ବାଙ୍କ ଜୀବନ ଯୋଗୁଁ ଆମେ ଭଗବାନଙ୍କ ପ୍ରକୃତି। ବିନା ପ୍ରକୃତିର ସଦା ଆମେ ଆମେ ହେଉଛି ଭଗବାନଙ୍କ ଖରାପ ପ୍ରକୃତି, ଅର୍ଥାତ୍ ଆମେ ହେଉଛି ସ୍ତ୍ରୀଲିଙ୍ଗ, କିନ୍ତୁ ଆମେ ନିଜକୁ ପୁରୁଷ ବୋଲି ଭାବୁଛେ, ଆମର ଉପଭୋଗ କରିବାର କ୍ଷମତା ନାହିଁ। ତେଣୁକରି ଭଗବାନ ଏ ମାୟା ଜଗତ ସୃଷ୍ଟି କରିଛନ୍ତି, ଆମେ ନିଜକୁ ଉପଭୋଗ କରିକି ଭାବୁଛେ, ମିଥ୍ୟା ମାୟା ବଶବର୍ତ୍ତୀ ହେଇକି ଆମେ ନିଜକୁ ଭାବୁଛେ। କିନ୍ତୁ ଭଗବାନ ହେଉଛି ପ୍ରକୃତରେ ପୁରୁଷ। ଭଗବଦ୍ଗୀତାରେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ବ୍ରହ୍ମା, କିଏ ଅର୍ଜୁନ, ଭଗବଦ୍ଗୀତା ଦର୍ଶନ ଥାଏ ପ୍ରଭୁ ପରମ ବ୍ରହ୍ମ ପରମ ରାମ ପବିତ୍ରଂ ପରମ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଏବଂ ପ୍ରଭୁ। ପ୍ରଭୁ ଆପଣ ହେଉଛନ୍ତି ପ୍ରକୃତ ପୁରୁଷ, ମୁଁ ଏଇ ଜ୍ଞାନ ପ୍ରାପ୍ତ ହେଲି ପ୍ରଭାରୀ, ଆପଣ ହେଉଛନ୍ତି ପ୍ରକୃତ ପୁରୁଷ। ଆମେ ନିଜକୁ ବୃଦ୍ଧା ପୁରୁଷ ଅଭିମାନ କରୁଛେ, କିନ୍ତୁ ଯେତେବେଳେ ଜାଣିବା ପ୍ରକୃତ ପୁରୁଷ ହେଉଛନ୍ତି ଭଗବାନ, ସେତେବେଳେ ଆମେ ଆନନ୍ଦ ରହିପାରିବା, ସେତେବେଳେ ଆମେ ଶାନ୍ତିରେ ରହିପାରିବା। ତେଣୁ ସେହି ଭଗବାନ ପୁରୁଷ ଶ୍ରେଷ୍ଠ ପୁରୁଷ, ସେ ହେଉଛନ୍ତି ଶ୍ରେଷ୍ଠ, ତାଙ୍କଠାରୁ ଆଉ କେହି ଅନ୍ୟ ଉନ୍ନତ ହେଇ ନାହାନ୍ତି। ସେହି ଭଗବାନ ପୁରୁଷ କର, ହଁ ସେ ଆସିଲେ ଜନିଷ୍ଠତେ, ସେ ଜନ୍ମଗ୍ରହଣ କରିବେ ବୈଷୟିକ ଜନିଷ୍ଠତେ ଆସିଲେ ତତ୍କ୍ରିୟାର୍ଥମ ତାଙ୍କର ସେବା ପାଇଁ, ତାଙ୍କର ଖୁସି କରିବା ପାଇଁ ସର୍ବଭୌମ ସୁରକ୍ଷିତ ଦେବତାମାନେ ସେମାନେ ମଧ୍ୟ ଆସନ୍ତୁ ଭଗବାନ ଲୀଳାରେ ସାମିଲ ହେବେ, ତାଙ୍କ ପତ୍ନୀମାନେ ମଧ୍ୟ ଆସନ୍ତୁ ସେମାନେ ମଧ୍ୟ ଭଗବାନ ଲୀଳାରେ ସାମିଲ ହେବେ। ତେଣୁ ଏହିଭଳି ଭାବରେ କହିଲା ପରେ ଦେବତାମାନେ ତାଙ୍କର ଦେବଲୋକକୁ ଗଲେ, ବ୍ରହ୍ମା ତାଙ୍କର ବ୍ରହ୍ମଲୋକକୁ ଗଲେ, ଭୂମିଦେବୀ ତାଙ୍କ ପୃଥିବୀକୁ ଆସିଲେ। ତେଣୁ ଏହିଭଳି ଭାବରେ କିଛିଦିନ ଚାଲିଗଲା, ଦେବତାମାନେ ସବୁ ଆସି ଆଶ୍ରୟ ନେଇଗଲେ, ବିଭିନ୍ନ ଉପରେ ସବୁ ସବୁ ବିଭିନ୍ନ ସ୍ଥାନରେ ସେ ଜନ୍ମଗ୍ରହଣ କରିଛନ୍ତି ଆସିଗଲେ। ତେଣୁ ବର୍ତ୍ତମାନ ଦେବକୀ ଏବଂ ବିବାହ ବସୁଦେବଙ୍କର ବିବାହ କରୁଛନ୍ତି। ବହୁତ କଥା ରହିଛି ସଂସ୍କୃତି କହିବା, ବହୁତ ବିରାଟ ସବୁ ରହିଛି, କ'ଣ ସବୁ ଜାଣିଦେଉକୁ ସବୁ ଦେଇଛନ୍ତି, କେତେ ହାତୀ କେତେ ଘୋଡ଼ା କେତେ କ'ଣ କେତେ ସୁବର୍ଣ୍ଣ ଇତ୍ୟାଦି ସବୁ ଦେଇଛନ୍ତି। ତେଣୁ ଏସବୁ ନେଇ ବସୁଦେବ କରୁଛନ୍ତି। ସେତେବେଳେ କଂସ ଦେବକୀ ଭଉଣୀ ହେବେ, ତେଣୁ ତା ମଧ୍ୟ ସ୍ନେହରେ ଏତେ ସ୍ନେହ ଜାଣର
ଉଠେଇ ପଡ଼ୁଛି ସେ ନିଜେ ରଥକୁ ନେଇକି ଯାଉଛନ୍ତି, ରଥକୁ ଚାଳନା କରି ଯାଉଛନ୍ତି। ତେଣୁ ଦେବତାମାନେ ଭୟ କରିଗଲେ। ଏ କଂସ ଯାହାର ଭୟରେ ଆମେ ଭଗବାନ ପାଖକୁ ଯାଉଛେ, ଏଭଳି ଦୁଷ୍ଟମାନଙ୍କ ପାଇଁ ଭୂମିରେ ଯାଇଥିଲେ ଭଗବାନ ପାଖକୁ। ତେଣୁ ଦେବତାମାନେ ମଧ୍ୟ କଂସର ଭୟରେ ଭୟଭୀତ ହୋଇକି ରହିଛନ୍ତି, ବିଭିନ୍ନ ଅସ୍ତ୍ରମାନଙ୍କ ଦ୍ୱାରା ଭୟରେ ଭୟଭୀତ ହୋଇ ରହିଛନ୍ତି। ତେଣୁ ଦେବତାମାନେ ଚିନ୍ତା କରୁଛନ୍ତି ଯେ କଂସ ଯଦି ଏଭଳି ଭାବରେ ଦେବଙ୍କର ସେବା କରିବେ ଆଉ ଭଗବାନ ତାକୁ କ'ଣ ଉପାୟ କରିବେ। ତେଣୁ ସେ ଆକାଶବାଣୀ କଲେ, ପ୍ରଥମା ପ୍ରତିଦିନ ପ୍ରତି ପ୍ରତିଦିନ କଂସମ ଆବର୍ତ୍ତ ସୁଦେବା ଅଷ୍ଟାଶୀ ଅଷ୍ଟମ ଗର୍ଭ ପଞ୍ଚାଦା ଭାରତୀୟ ଭୂତ। ଆରେ ମୂର୍ଖ, ତୁ ଯାହାକୁ ଗ୍ରହଣ କରୁଛୁ ଜାଣିଛୁ ସେ କିଏ? ତାଙ୍କର ଅଷ୍ଟମ ଗର୍ଭକୁ ହତ୍ୟା କରିବ। ଯେଉଁଭଳି ଆକାଶବାଣୀ ହେଲା, କଂସ ପୁତ୍ର ଶୁଣିଦେଲା ଆକାଶବାଣୀ, ସେ ଭୟ କରିଗଲା। ସମସ୍ତେ ମୃତ୍ୟୁ ଭୟ କରନ୍ତି, ମୃତ୍ୟୁ କିଏ ଭୟ କରନ୍ତି ନାହିଁ? ଭଗବାନ ଭକ୍ତ ସେମାନେ ମୃତ୍ୟୁ ଭୟ କରନ୍ତି ନାହିଁ। କୃଷ୍ଣ ତୋରିୟ ପାଦ ବନ୍ଦରାନ୍ତ ଅଦ୍ୟୈବ ବିଶୁତମେ ମାନସରାଜନ୍ତ ପ୍ରାଣ ପ୍ରୟାଣ ସମୟ ଗର୍ଭବାଦ କଣ୍ଠାଗରଣ ସୁଦସ୍ତେ। ଆମେ ଭକ୍ତ ଅଛନ୍ତି, ସେ କହୁଛନ୍ତି ପ୍ରଭୁ କୃଷ୍ଣ ତୋର ପାଦ ବନ୍ଦର ବନ୍ଦରାନ୍ତ ଅଦ୍ୟୈବ ବିଶୁତମେ ମାନସରାଜ ମୋର ବର୍ତ୍ତମାନ ଯେଉଁ ମନ ରୂପକ ରାଜହଂସ ଆପଣଙ୍କର ପାଦରୂପ ପଦ୍ମରେ ବିଚରଣ କରୁ, ଅର୍ଥାତ୍ ମୁଁ ବର୍ତ୍ତମାନ ଚାହୁଁଛି ମୃତ୍ୟୁବରଣ କରିବା ପାଇଁ। କୃଷ୍ଣ କେବେ କାହିଁକି କେମିତି ଚାହୁଁଛି ମୃତ୍ୟୁବରଣ କରିବା ପାଇଁ? ନା ପ୍ରାଣ ପ୍ରୟାଣ ସମୟ ମୃତ୍ୟୁ ସମୟରେ କଫବାଦ ଗୀତ, କଫବାଦ ଗୀତ ଏଇ ତିନୋଟି ଜାତିରେ ଆମର ଶରୀର ତିଆରି ହୋଇଛି। ତେଣୁ ଏଭଳି କଫବାଦ ଗୀତ ହେଇଯିବ ଯେ କଣ୍ଠାବରୋଧନ କଥା କହିହେବନି, ଗୁରୁଗୁରୁ ହେବ ସବୁବେଳେ। ତେଣୁ ସ୍ମରଣ ସଦସ୍ୟ ମୁଁ ଆପଣ କେମିତି ସ୍ମରଣ କରିପାରୁ? ବର୍ତ୍ତମାନ ମୋର ଶରୀର ସୁସ୍ଥ ଅଛି, ମୁଁ ଆପଣଙ୍କୁ ସ୍ମରଣ କରିପାରୁଛି। ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ ରାମ ରାମ, ମୁଁ ଆପଣଙ୍କୁ ସ୍ମରଣ କରିପାରୁଛି। ବର୍ତ୍ତମାନ ମୋର ପ୍ରାଣ ନେଇଯାଆନ୍ତୁ। ଇଏ ହେଉଛି ମନୁଷ୍ୟ ଜୀବନର ଶ୍ରେଷ୍ଠ ଲାଭ। ଭଗବତ୍ତା ଅଷ୍ଟମ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ତ ପ୍ରକାଶ ପ୍ରଭୁ କେମିତି ଆମେ ଅନ୍ତକାଳରେ ଆପଣ ଚିନ୍ତା କରିପାରିବା? ପ୍ରଶ୍ନ ପଚାରିଛନ୍ତି ଅଷ୍ଟମ ଅଧ୍ୟାୟରେ। ଭଗବାନ କହୁଛନ୍ତି ଅର୍ଜୁନ, ଅନ୍ତକାଳେ ମାମେବ ସ୍ମରଣ କଳିବରଂ ଜାତିଭାବଂ ଜାତିନା ସଂଶୟ। ଅନ୍ତକାଳରେ ମୃତ୍ୟୁ ସମୟରେ ଆମେ କିଛି ନା କିଛି ଚିନ୍ତା ଥିବ, ଏମିତି ନାହିଁ କି ଆମେ ଚିନ୍ତା କମାସରେ ଥିଲେ ମଧ୍ୟ ସେ ଚିନ୍ତା କରିବେ, କିଛି ନା କିଛି ତାଙ୍କର ମନଟା ଚିନ୍ତା କରୁଥିବ। କିନ୍ତୁ ଅନ୍ତକାଳରେ ଯଦି ଆମେ ଭଗବାନଙ୍କ ସ୍ମରଣ କରିପାରିବା, ଅନ୍ତକାଳରେ ସେ ମାମେବ ସ୍ମରଣ କଳିବ, ସ୍ମରଣ କରିବା ସମୟରେ ଯଦି ଶରୀର ତ୍ୟାଗ କରିବା କ'ଣ ହେବ ନା ଯହ ପ୍ରୟାଜି ସମତ ଭାବ ସେ ଭଗବାନ ପ୍ରାପ୍ତ ହେବେ, ସେ କୌଣସି ସନ୍ଦେହ ନାହିଁ। ଯଦି ଆମେ ଅନ୍ୟ ଭଗବାନଙ୍କ ବିଷୟରେ ଚିନ୍ତା ନ କରିବା, ଅନ୍ୟ ଚିନ୍ତା କରିଥିବା କ'ଣ ହେବ? ଅଭିନନ୍ଦ ଅଛନ୍ତି ନା ଜଣ ଜଣ ବାପି ସ୍ମରଣ ଭାବ ସ୍ୱୟଂ ତନ୍ଦେଇ କରିବାର ତନ୍ତ୍ରୀ କୌନ୍ଦ୍ରିୟ ସଦା ସଦ୍ଭାବ ଭାବିତ। ଯାହା ଆମେ ଚିନ୍ତା କରିବା ପରଜନ୍ମକୁ ସେମିଭାବେ ହେବା। ଭରତ ମହାରାଜ ସେ ବହୁତ ବଡ଼ ଭକ୍ତ ଥିଲେ, କିନ୍ତୁ ମୃତ୍ୟୁ ସମୟରେ ସେ ହରିଣ କଥା ଚିନ୍ତା କରୁଥିଲେ। ତେଣୁ ପରଜନ୍ମରେ ଗୋଟେ ମୃଗ ସ୍ତରରେ ପ୍ରାପ୍ତ ହେଲେ, ହନୁମାନ କଥା କ'ଣ କହିବା? ତେଣୁ ଏ ଯେଉଁ ଅଂଶୁ ସମୟରେ ଯଦି ଭଗବାନ ଚିନ୍ତା କରିପାରିବା ତାହେଲେ ଆମେ ଅଂଶୁ ଜନ୍ମର ଶ୍ରେଷ୍ଠ ହାରିପାରିବ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ଯେଉଁମାନେ ଭଗବାନ ଭକ୍ତ ସେମାନେ ମୃତ୍ୟୁ କେବେ ଭୟ କରନ୍ତି ନାହିଁ। ଭଗବତ ଗୀତାରେ ପ୍ରଥମେ ଭଗବାନ ସେ ଜ୍ଞାନ ଦେଇଥିଲେ ଅର୍ଜୁନ, ଦେହି ନସ୍ମି ତଥା ଦେହି କୌମାର ଯୌବନ ଜରା ତଥା ଦେହାନ୍ତର ପ୍ରାପ୍ତି ନିରକ୍ଷତ୍ର ନିୟତି। ହେ ଅର୍ଜୁନ, ତମେ ଯଦି ଚିନ୍ତା କରୁଛ ଇଏ ବିଷ୍ମଦେବଙ୍କ ଶରୀର, ସେ ଦ୍ରୋଣାଚାର୍ଯ୍ୟଙ୍କ ଶରୀର, ସେମାନେ କ'ଣ ସେ ଶରୀର କି? ତମେ ଦେଖ, ତମେ ଯଦି ଛୋଟ ପିଲା ଥିଲ, ଛୋଟ ପିଲାରୁ ବଡ଼ ହେଲ, ଯୁବକ ଅବସ୍ଥା ପ୍ରାପ୍ତ ହେବ, ପୁଣି ବୃଦ୍ଧ ଅବସ୍ଥା ପ୍ରାପ୍ତ ହେବ, ତେଣୁ ସେହିଭଳି ଭାବରେ ଯେଉଁମାନେ ଧୀର ବ୍ୟକ୍ତି ସେମାନେ ଶରୀର ତ୍ୟାଗ କରିବେ, ସେମାନେ ବିଚଳିତ ହୁଅନ୍ତି ନାହିଁ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ମୃତ୍ୟୁ ଭୟ କରନ୍ତି ନାହିଁ, କାରଣ ତାଙ୍କର ମୃତ୍ୟୁ ନାହିଁ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ସବୁବେଳେ ମୃତ୍ୟୁକୁ ଭୟ କରନ୍ତି। ଦଶ ଏତେ ଶକ୍ତିଶାଳୀ ଥିଲା, ଦେବତାମାନଙ୍କୁ ନିଜ ଅଧୀନରେ ରଖିଥିଲା, ଦେବତାମାନେ ଭୟ କରୁଥିଲେ, କିନ୍ତୁ ତଥାପି ସେଠୁ ଶୁଣିଗଲା ମୋର ମୃତ୍ୟୁ, ତାଙ୍କର ଅଷ୍ଟମ ଘର ମୃତ୍ୟୁ କରିବ, ସାଙ୍ଗେ ସାଙ୍ଗେ ମୃତ୍ୟୁ ଭୟରେ ସେ ନିଜକୁ ରକ୍ଷା କରିବା ପାଇଁ ତାର ଭଉଣୀକୁ ପ୍ରାଣ ନେବା ପାଇଁ ମଧ୍ୟ ପ୍ରସ୍ତାବ ପଦାଲାନି। ରଥରୁ ଓହ୍ଲେଇ ପଡ଼ି ଦେବୀଙ୍କର କେଶ ଧରି ଖଡ଼ଗ ଉତ୍ତରଣ କରି ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଗଲା। वसुदेव वर्तमान चिंता प्रतिदिन वसुदेव श्री प्रसिद्ध वसुदेव वसुदेव सत्यम विशुद्धम वसुदेव चर्चितम जीवन शुद्ध सत्योत्तर अच्छा सी हूँ वसुदेव आम त्रिगुण जीवन अतिक्रम कर शुद्ध सत्योत्तर आसाणी वसुदेव कह वसुदेव सत्तर अर्थ शुद्ध सत्योत्तर तेनाली गले आम भगवान प्राप्त हवा वसुदेव भगवान प्राप्त वासुदेव प्राप्त हेले तेना वसुदेव शुद्ध सत्योत्तर अच्छा से विचल तो है ना जन लब्धवा चाकरम लाभम मन्यते नाधिकं कृतः यस्मिन् स्थितो न दुःखेन गुणा विचाल्यते भगवत सप्तध्याय भगवान अर्जुन कहते जीवन भगवान भक्त जितेबड़ भी दुख आसने मध्य जितेबड़ विपद आसने मध्य से विचलित हमें ना
गज राज चिंता कर साई गो
भगवान कृष्ण तुतरा ହେ ପ୍ରଭୁ ମୋତେ ବିପଦ ଦିଅନ୍ତୁ, ବିପଦ ଦିଅନ୍ତୁ ତାହା ସତ୍ୟ ଜଗଦ୍ଗୁରୁ ଭଗବତ ଦର୍ଶନ ଦର୍ଶନ ବିପଦ କିଏ ଭାବୁଛନ୍ତି? ତେଣୁ ବସରେ ଏଭଳି ବିପଦ ଆସିଗଲା, ବିଜ୍ଞପ୍ତି କଲେ ନାହିଁ, ବହୁତ ପ୍ରକାର ଜ୍ଞାନ ଉପଦେଶ ଦେଲେ କଂସକୁ। କଂସ, ହେ ରାଜନ, ତମେ କ'ଣ କରୁଛ? ନା ତମେ ଶୁଣିଲ କି ଆକାଶବାଣୀ? ଆଙ୍କର ଅଷ୍ଟମ ଘର ମୋତେ ହତ୍ୟା କରିବ, ମୁଁ ଆଇଛି ନା ଜନ୍ମ ତ୍ରିଲୋଚନା ପରେ ଆଙ୍କର ଅଷ୍ଟମ ଘର ହବ, ଯିଏକି ମୋତେ ହତ୍ୟା କରିବ, ମୁଁ ତମେ ମାଟିରେ ସରିଗଲା ଆଉ କ'ଣ, ମୂଳ ମାଟିରେ କିଏ କରିବି, ଗୋଳ ମୋତେ କିଏ ବା କରିବି? ତେଣୁ ଭଗବାନ ପିତା ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ଅର୍ଜୁନଙ୍କୁ, ତାଙ୍କର ପିତା ଜ୍ଞାନ ଦେଉଛନ୍ତି କଂସକୁ। କଂସ, ତାଙ୍କର ପୁତ୍ର ତମ ନମାଜ ଅର୍ଥ ତେଣୁ ତ ଅମର ରହିଛି। ମୃତ୍ୟୁ ଜନ୍ମ ତାଙ୍କର ଦେହିଣା ସଦାରେ ଭଗବାନ କହିଥିଲେ, ତାଙ୍କ ପିତା କହିଲେ କଥା କ'ଣ ନା ମୃତ୍ୟୁ ଜନ୍ମ ଜଣେ ଜନ୍ମ ହେଉଛି ମାନେ ତାର ମୃତ୍ୟୁ ରହିଛି, ମୃତ୍ୟୁ ହେଇ ପ୍ରାଣୀନାମ ଧ୍ରୁବ, ମୃତ୍ୟୁ ହେଉଛି ଧ୍ରୁବ, ନିଶ୍ଚିତ ମୃତ୍ୟୁ ଆସିବ, ଜନ୍ମ ନିଶ୍ଚିତ ମୃତ୍ୟୁ ଆସିବ। ଅଧ୍ୟବା ଆତ୍ମସୁଖ ଆଜି ହଉ ନହେଲେ ଶହେ ବର୍ଷ ବର୍ଷ କରିବ ନା ନାହିଁ, ଅମର ରହିଗଲି ତମେ, ମୃତ୍ୟୁ ହେଇ ପ୍ରାଣୀନାମ ଧ୍ରୁବ, ପ୍ରାଣୀର ମୃତ୍ୟୁ ଧ୍ରୁବ ନିଶ୍ଚିତ। ତେଣୁ କଂସ କହୁଛନ୍ତି ଯେ ମୁଁ ଚେଷ୍ଟା କରିବି ମୋର ମୃତ୍ୟୁକୁ ହତ୍ୟା କରିବା ପାଇଁ ଚେଷ୍ଟା କରିବି, ମୁଁ ଜାଣିଛି ଆର ଅର୍ଜୁନ ଘର ମୁଁ ହତ୍ୟା କରିବ, ଅର୍ଜୁନ ମାସ ହତ୍ୟା କରିଦେଲେ ସିଏ ଆଉ ମୋର ଶତ୍ରୁ ବାହାରିବନି, ମୋର ମୃତ୍ୟୁ ବାହାରିବନି। ଏଇଭଳି ଭାବରେ ସେ କଥା ଶୁଣୁନାହାନ୍ତି, ବସୁଦେବଙ୍କ କଥା ଶୁଣୁନାହାନ୍ତି, ଯେତେ ଜ୍ଞାନ ଉପରେ ଦେଲେ ମଧ୍ୟ ସେ ଶୁଣୁନାହାନ୍ତି, ହତ୍ୟା କରିବା ପାଇଁ ଯେତେ ରହିଛନ୍ତି ହତ୍ୟା କରିଦେବେ ଠିକ ହେଇଗଲା। ଏବେ ବି ମଧ୍ୟ ଭଗବାନ ମାସ କରୁଛନ୍ତି, ତେଣୁ ବସରେ ଦେଖିଲେ କିଛି ସମସ୍ୟା ହେଇଛି, ଏ ସମସ୍ୟା ସମାଧାନ କରିବା ପାଇଁ ସେ କହିଲେ, ହସି ହସି କହିଲେ, ସେ ରାଜନ କାହିଁକି ଏତେ ଭୟ କରୁଛନ୍ତି? ନା ଭୟ କରିବିନି, ଆର ଅଷ୍ଟମ ବର୍ଷ ହତ୍ୟା କରିବି ଭୟ କରିବି, ନା ଭୟ କରିବା କ'ଣ, ନା କେମିତି ଭୟ କରିବିନି, ନା ପୁତ୍ରାଣ ସମସ୍ତେ ଭୟ ନିଶ୍ଚିତ ନହିଁ ଏଟା ଭୟଙ୍କ ସମୟ ଜଗତ ତମେ ଯେଉଁ ଭୟ କରୁଛ, ଯେଉଁ ଆକାଶ ମାନଙ୍କୁ ଭୟ କରୁଛ, ଭୟ କରିବା ଦରକାର ନାହିଁ, କେମିତି ଭୟ କରିବା ଦରକାର ନାହିଁ, ନା ପୁତ୍ରାଣ ସମସ୍ତେ ସେତେ ତମେ ତାଙ୍କର ଅଷ୍ଟମ ଗର୍ଭକୁ ଭୟ କରୁଛ ତ ମୁଁ ସମସ୍ତ ପୁତ୍ରଙ୍କୁ ତୁମକୁ ସମର୍ପଣ କରିବି, ପୁତ୍ରାଣ ସମସ୍ତେ ସେତେ ଯେତେବେଳେ ଭୟ ମୃତ୍ୟୁ ତମ ଯାହାଙ୍କ ଭୟ ଅଛି ସମସ୍ତେ ମୁଁ ଅର୍ପଣ କରିବି। ତେଣୁ ବସରେ ସେ ସତ୍ୟବାଦ ଥିଲେ, ତାଙ୍କର ସତ୍ୟରେ କଂସ ମଧ୍ୟ ନିଶ୍ଚିତ ହେଇଗଲା, ନିଶ୍ଚିତ ଭାବରେ ବସରେ ତାଙ୍କ ପୁତ୍ର ମୋତେ ପ୍ରଦାନ କରିବି, ତେଣୁ ତମେ ଛାଡ଼ିଦେଲେ। ତେଣୁ ବସରେ କଂସକୁ ବହୁତ ପ୍ରଶଂସା କରିକରି, ହେ ରାଜନ ଆପଣ ବହୁତ ଉଦା, ଆପଣ ବହୁତ ବହୁତ ଜ୍ଞାନବାନ ବ୍ୟକ୍ତି, ଏଭଳି ଭାବରେ ବହୁତ ପ୍ରଶଂସା କରିକରି ତାଙ୍କର ବହୁତ ଭଲ କଂସ ଛାଡ଼ିକି ଆସିଲେ। ତେଣୁ ପ୍ରଥମ ସନ୍ତାନ ପ୍ରତିବର୍ଷ ଗୋଟେ ଗୋଟେ ସନ୍ତାନ ହୁଅନ୍ତି, ଆପଣ କହିବେ କାହିଁକି ସେ ସନ୍ତାନ ଆସିଲେ ପ୍ରତିବର୍ଷ, ନା ଆମର ପୂର୍ବ ସମୟରେ କହିଛନ୍ତି ବସୁଦେବ ଚାହୁଁଥିଲେ, ଦେବୀ ଚାହୁଁଥିଲେ ଭଗବାନ କେମିତି ଆସନ୍ତି ଶୀଘ୍ର, ଡେରି କରିବା ପାଇଁ ଚାହୁଁନଥିଲେ, ତେଣୁ ପ୍ରତିବର୍ଷ ସେ ଗୋଟେ ସନ୍ତାନ ଯାଞ୍ଚ କରୁଥିଲେ। ଏବଂ ବସୁରେ ସେ ଯେ ପ୍ରଥମ ସନ୍ତାନ ଯାଞ୍ଚ ହେଲା, କେତିମନ୍ତ ତାଙ୍କ ନାଁ ରଖୁଥିଲେ, ବହୁତ ମନ ଦୁଃଖରେ ନେଇକି ନେଇ ଦେଉଛନ୍ତି, କଂସ ଦେଉଛନ୍ତି, କଂସ ଯେତେବେଳେ ଦେଖିଲା ସେ ବସୁରେ ସତ୍ୟ ରକ୍ଷା କରିଛନ୍ତି, ସେତେବେଳେ ଖୁସି ହେଇଗଲା, ସେ କହିଲେ ନା ଇଏ ମଧ୍ୟ ମୋର କିଛି ମୋର ଶତ୍ରୁ ନୁହଁ, ଅଷ୍ଟମ ବର୍ଗ ମୋର ଶତ୍ରୁ, ତୁମେ ଆକୁ ନେଇଯାଅ, ଏ ମୋର କିଛି ମୋର ଆକୁ ଭୟ ନାହିଁ, ଫେରେଇ ଦେଲା। କିନ୍ତୁ ବସୁରେ କଂସର କଥା ଉପରେ ବିଶ୍ୱାସ କଲେ ନାହିଁ, କାରଣ ଯେଉଁମାନେ ଦୁଷ୍ଟ ଚରିତ୍ର ସେମାନେ ତାଙ୍କ କଥାକୁ ରକ୍ଷା କରିପାରିବେ ନାହିଁ, ତେଣୁ ଯଦିଓ ଫେରିକି ଆସୁଛନ୍ତି କିନ୍ତୁ ତଥାପି ଏତେ ସୁଖ ପାଉନାହାନ୍ତି। କିନ୍ତୁ ନାରଦିନୀ ଆସି ପହଞ୍ଚିଗଲେ, ନାରଦିନୀ କହିଲେ, କଂସ ତମର ବସୁଦେବଙ୍କର ପ୍ରଥମ ପୁତ୍ର ଫେରେଇଦେଲ, ନା ହଁ ଫେରେଇଦେଲି, ନା ସେ ତୁମର ଶତ୍ରୁ ପରା, ନା ନା ସେ ଶତ୍ରୁ ନୁହଁ, ଅଷ୍ଟମ ଘର ମୋର ଶତ୍ରୁ, ନା ତୁମେ ଜାଣିନ କେଉଁଟା ଅଷ୍ଟମ କେଉଁଟା ପ୍ରଥମ ଜାଣିଛ, ଦେବତାମାନଙ୍କର ଗଣନା ଜାଣିଛ ନା କ'ଣ, ଏକ ଦୁଇ ଚାରି ପାଞ୍ଚ ଛଅ ସାତ ଆଠ, ଆଉ ଗଣନା କ'ଣ ଅସୁବିଧା ଅଛି କି, ନା ନା ଦେବତାମାନେ ଗଣନା ଅଲଗା, ସେ ଗୋଟେ ଫୁଲ ଆଣିଥିଲେ, ପଦ୍ମ ଫୁଲ ଆଣିଥିଲେ, ଆଠଟି କାକଡ଼ା ଥିଲା, ବେଳେ ଗଣ ଆଗରେ ଆଠରେ ଦେଇକି ତୁ ଏକ ରୁ ଗଣ, ସେ ଗଣ କଲେ ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ, ଠିକ ଅଛି ଏକରୁ ଆରମ୍ଭ କରି ଏଇଟା ଯଦି ଦୁଇରୁ ଆରମ୍ଭ କରିବା ତାହେଲେ କେଉଁଟା ଆଠ ହବ, ନା ଏକଟା ଆଠ ହବ, ନା ସେଇଭଳି ଭାବରେ ଦେବତାମାନଙ୍କର ଗ୍ରହଣ ସେଇଭଳି ଭାବରେ କିଏ ପ୍ରଥମ କିଏ ଅଷ୍ଟମ ତମେ ଜାଣିପାରିବ ନାହିଁ ମୋ କରିଦେବେ ତୁମକୁ ନା ତୁମର ଶତ୍ରୁ ସେ ସବୁ ତାଙ୍କୁ ଛାଡ଼ିବା କଥା ନୁହଁ ଏଇଭଳି ଶୁଣିଲେ ସନ୍ତ ସାଙ୍ଗେ ସାଙ୍ଗେ ତାଙ୍କର ପ୍ରକୃତି ଦୁଷ୍ଟ ପ୍ରକୃତି ଆରମ୍ଭ ହୋଇଗଲା ସାଙ୍ଗେ ସାଙ୍ଗେ ବସୁଦେବକୁ ଡକେଇ ପକେଇଲେ ପୁତ୍ରକୁ ଡକେଇଲେ ଛିଟି ଦେଲେ ସେ ଛୁଟି ହତ୍ୟା କରିଦେଲେ ଏଇଭଳି ଭାବରେ ଛଅଟି ସନ୍ତାନକୁ ହତ୍ୟା କରିଦେଲେ ତେଣୁ ସପ୍ତମ ସନ୍ତାନ ଯେତେବେଳେ ଆସିଲେ ସେତେବେଳେ ଭଗବାନର ଯିଏ ବଡ଼ ଭାଇ ବଡ଼ଦେବ ସେ ଆସିଲେ ତେଣୁ ସେ ଗୋଲ ବୃନ୍ଦାବନ ତାଙ୍କ ଧାମରେ ତାଙ୍କର ଯେଉଁ ଅନ୍ତରଙ୍ଗ ଶକ୍ତି ରହିଛନ୍ତି ତାଙ୍କୁ କହୁଛନ୍ତି ହେ ଦେବୀ ଦେବକ୍ୟାଗର୍ଭମ ସେ ସାକ୍ଷମ ଧାମ ନାମକମ ତତ୍ସନିଧିଶ୍ୱରମିଣିଆ ଉଦରେ ସନ୍ନିବେଦ ହେ ଦେବୀ ତମେ ଯାଅ ନା କେଉଁଠି ପ୍ରଭୁ ଯିବୁ ନା ତମେ ଯାଅ ବୃନ୍ଦାବନ ଯାଅ ବୌଦ୍ଧ ଜଗତକୁ ଯାଅ ବୃନ୍ଦାବନ ସେଠି ଯାଅ ମଥୁରାକୁ ଯାଅ ମଥୁରାରେ ଦେବକ୍ୟା ଜାତିରେ ଗର୍ଭ ମଥୁରାଙ୍କର ବନ୍ଦୀଶାଳରେ କଂସର ବନ୍ଦୀଶାଳରେ ମୋର ମା ସେ ତାଙ୍କର ଗର୍ଭରେ ମୋର ବଡ଼ ଭାଇ ଜନ୍ମ ନେଇଥିଲେ ଦେବକ୍ୟା ଜାତିରେ ଗର୍ଭମ ଶେଷାକ୍ଷମ ଧାମ ନାମକମ ମୋର ଧାମ ସେ ମୋର ବିସ୍ତାର ମୋର ଅଂଶ ସେ ଶେଷ ନାମରେ ନାଚିତ ଶେଷ ଭଗବାନଙ୍କର ଯେଉଁ ଭଗବତା ରହିଛି ତାର ଶେଷ ସେ ନ ପାଇ ନ ପାରନ୍ତି ତାଙ୍କର ନାମ ହେଉଛି ଶେଷ ସେ ହେଉଛି ମୋର ଧାମ ତାଙ୍କୁ ଦେବକୀ ଗର୍ଭ ନେଇ ରୋହିଣୀଙ୍କ ଗର୍ଭରେ ସ୍ଥାପନ କର ତ ଶନିକ୍ରିଶ ରୋହିଣିଆ ରୋହିଣୀରେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କର ତେଣୁ ଏ ଯଦି କରିବ ତମେ ତମେ ଚାରିଆଡ଼େ ପୂଜିତ ହେବ ତୁମକୁ ଦୁର୍ଗାଦେବୀ ରୂପରେ କାଳୀ ରୂପରେ ଏଇଭଳି ଭାବରେ ଚଣ୍ଡିକେ ଏଇଭଳି ବିଭିନ୍ନ ପ୍ରକାର ତୁମର ବିଭିନ୍ନ ସ୍ଥାନରେ ତୁମେ ପୂଜିତ ହେବ ଏଇଭଳି ଭାବରେ କରିବା ପରେ ଭଗବାନଙ୍କ ଶକ୍ତି ଅନ୍ତରଙ୍ଗ ଶକ୍ତି ସେ ଯେତେବେଳେ ବହିରଙ୍ଗା ଶକ୍ତି ମଧ୍ୟ ପ୍ରକାଶ କରନ୍ତି ତେଣୁ ସେ ଆସିଲେ ଏବଂ ଦେବୀଙ୍କର ଯେଉଁ ଗର୍ଭରେ ସପ୍ତମ ସନ୍ତାନ ଥିଲେ ତାଙ୍କୁ ନେଇ ରୋହିଣୀଙ୍କ ଗର୍ଭରେ ସ୍ଥାପନ କରେ ସେଥିପାଇଁ ବଳଦେବଙ୍କର ଦୁଇଟି ମା ଏକଥା ପ୍ରଶ୍ନ ପଚାରିଥିଲେ ପରିକି ମହାରାଜ ସୁଖଦେବ ଗୋସ୍ୱାମୀ ପଚାରିଥିଲେ ପ୍ରଭୁ ଆପଣ କହିଲେ ବଳଦେବ ହେଉଛନ୍ତି ଦେବତୀଙ୍କର ପୁତ୍ର ପୁଣି କହୁଛନ୍ତି ଯେ ରୋହିଣୀଙ୍କ ପୁତ୍ର ଏଇଟା କେମିତି ସମ୍ଭବ ଏଇଭଳି ଭାବରେ ସମ୍ଭବ ଦେବୀଙ୍କ ଗର୍ଭରେ ସେ ପ୍ରଥମେ ଥିଲେ ତାପରେ ଆସିଲେ ସେ ରୋହିଣୀଙ୍କ ଗର୍ଭକୁ ଆସିଲେ ତେଣୁ ଏହି ପ୍ରସଙ୍ଗରେ ଆମେ ଗୋଟେ କଥା ପାଇବା ଏ ଯେଉଁ ଛଅଟି ସନ୍ତାନ ମୃତ୍ୟୁବରଣ କଲେ ଏ ଛଅଟି ସନ୍ତାନ କିଏ ନା ଆମେ ଏମାନେ ହେଉଛନ୍ତି ଷଡ଼ ଗର୍ଭ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଆମ ଷଡ଼ ଲୋକ ଏମାନଙ୍କୁ ବିନାଶ ହେବା ପର୍ଯ୍ୟନ୍ତ ଆମେ ଭଗବାନ ପ୍ରାପ୍ତ ହୋଇପାରିବା ନାହିଁ ଏମାନଙ୍କ ବିନାଶ କେମିତି ହେବ ନା ଆମେ ଗୋଟେ ଭଗବାନଙ୍କ ଚିନ୍ତା କରିବା ଭଗବାନଙ୍କ ସ୍ଥାନରେ ଯିବା ମାଂସଣ ଭକ୍ତି ଯୋଗ ଆମେ ଯଦି ଭଗବାନଙ୍କ ସ୍ଥାନରେ ଯିବା ଗୁରୁଙ୍କର ଆଶ୍ରୟ ନେଇ ଭଗବାନଙ୍କ ସେବା ନିଯୁକ୍ତ ରହିବା ତାହେଲେ ଏଇ ଷଡ଼ଙ୍କୁ ହତ୍ୟା କରିପାରିବା ଯେଭଳି ଭାବରେ ଦେବଦୀ ସବୁବେଳେ କଂସ ଭୟ କରୁଥିଲେ କଂସ ହେଉଛି ଭୟ ପ୍ରତୀକ ତେଣୁ ସେହିଭଳି ଭାବରେ ଏହି ଭୌତିକ ଜଗତକୁ ଯେଉଁମାନେ ଭୟ କରିବେ ଭଗବାନଙ୍କ ସ୍ଥାନରେ ଆଶ୍ରୟ ନେବେ ତାଙ୍କ ପାଇଁ ଏହି କାମ କ୍ରୋଧ ଲୋକଙ୍କ ମତ ମାଧ୍ୟମରେ ଚାଲିଯିବ ତେଣୁ ଏ ଛଅ ସନ୍ତାନକୁ ହତ୍ୟା କଲେ ଏମାନେ ହେଉଛନ୍ତି ଏ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଯେତେ ଦିନ ପର୍ଯ୍ୟନ୍ତ ଏଇ ଯେଉଁ ଆମେ କହିଛି ସେତେ ଦିନ ପର୍ଯ୍ୟନ୍ତ ଆମେ ଭଗବାନ ପ୍ରାପ୍ତ ହେଇପାରିବା ନାହିଁ ତେଣୁ ଏମାନଙ୍କୁ କେମିତି ଆମେ ହତ୍ୟା କରିବା ନା ଭଗବାନ ସ୍ମରଣରେ ଗଲେନି ତା ସମ୍ଭବ ହେବ ତେଣୁ ଏଇଭଳି ଭାବରେ ଯେତେବେଳେ ଆସିଲେ ଅନ୍ତରଙ୍ଗ ଶକ୍ତି ଭଗବାନଙ୍କ ଆସିଲେ ସେ ଦେବୀଙ୍କର ଗର୍ଭରୁ ନେଇକରି ଶେଷ ତା ବଳଦେବୀଙ୍କୁ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ ତେଣୁ ତାପରେ ଭଗବାନଙ୍କର ଆବିର୍ଭାବ ହେଉଛି କିଭଳି ସତୁ ଜଗନ୍ମଙ୍ଗଳମଚ୍ୟୁତାଂତ ସମାହିତ ସୁରସୁତେନ ଦେବୀ ଦଧାର ସଦାତ୍ମକାଭୂତମ କାଷ୍ଠା ଦଧାନନ୍ଦ ପରମାନସ୍ତ ଜଗନ୍ମଙ୍ଗଳ ମଚ୍ୟୁତାଂତ ଜଗତର ମଙ୍ଗଳ କରିବା ପାଇଁ ଭଗବାନ ଆସିଛନ୍ତି କିଭଳି ଆସିଲେ ନା ବସୁଦେବଙ୍କର ମନରେ ପ୍ରଥମେ ଆସିଲେ ତାପରେ ଦେବଙ୍କର ମନକୁ ବସୁଦେବ ଦାନ କରିତ କଲେ ଇଏ ହେଉଛି ଶିକ୍ଷା ଆମେ ଯେଉଁ ଶିକ୍ଷା ନେଉଛେ ଗୁରୁଦେବ ଆମକୁ ଜ୍ଞାନ ପ୍ରଦାନ କରୁଛନ୍ତି, ସେଭଳି ବସୁଦେବଙ୍କ ମନରେ ଭଗବାନ ଆସିଲେ ଭଗବାନ ବସୁଦେବ ଭଗବାନଙ୍କୁ ଦେବୀଙ୍କ ମନକୁ ସ୍ଥାନାନ୍ତରିତ କରେ ଏବଂ ଭଗବାନ ଦେବୀଙ୍କ ମନରୁ ଦେବତୀ ଗର୍ଭକୁ ଆସିଛନ୍ତି। ତେଣୁ ଏଭଳି ଭାବରେ ଭଗବାନ ଗର୍ଭରେ ଆସିଗଲେ ସମସ୍ତଙ୍କର ଦେବତାମାନେ ଜାଣିପାରିଲେ ଭଗବାନ ଆସିଯାଇଛନ୍ତି। ତେଣୁ ଦେବତାମାନେ ଆସି ସ୍ତୁତି କରିଛନ୍ତି ଭଗବାନଙ୍କର, ଦେବତୀଙ୍କର ବହୁତ ଆନନ୍ଦ ହେଇଯାଇଛି। ଯଦିଓ ତାଙ୍କର ଛଅ ପୁତ୍ର ମୃତ୍ୟୁବରଣ କରିଛନ୍ତି, ସପ୍ତମ ପୁତ୍ର କିନ୍ତୁ ଜାଣିନାହାନ୍ତି କିଛି, କିନ୍ତୁ ତଥାପି ସେତେବେଳେ ତାଙ୍କ ଅଷ୍ଟମ ଗର୍ଭ ଆସିଛନ୍ତି, ସେତେବେଳେ ସେ ଆନନ୍ଦ ଅତିଶୟରେ ବିଭୋର ଦେଇକି ରହିଛନ୍ତି। ତାଙ୍କର ରୂପ ପରିବର୍ତ୍ତନ ହେଇଯାଇଛି, ଦିବ୍ୟ ରୂପ ହେଇଯାଇଛି ତାଙ୍କର, ଭଗବାନ ତାଙ୍କର ଗର୍ଭରେ ରହିଛନ୍ତି, ତାଙ୍କର ରୂପ ସଚିଦାନନ୍ଦ ସଦସ୍ୟ ଧାରଣ କରିଛନ୍ତି ଏବଂ ଦେବତାମାନେ ମଧ୍ୟ ଜାଣିପାରିଲେ ଯେ ଭଗବାନ ଆସିଛନ୍ତି, ତେଣୁ ଗର୍ଭ ସ୍ତୁତି କରିଛନ୍ତି। ଅନେକ ସ୍ଥିତି ରହିଛି, କିନ୍ତୁ କଂସ ଯେତେବେଳେ ଜାଣିଲା ଯେ ବର୍ତ୍ତମାନ ଦେବୀଙ୍କର ଅଷ୍ଟମ ଗର୍ଭ ଆସିଗଲା, ଆଠ ବର୍ଷ ଧରି ଭୟ କରୁଥିଲା, ଅଶାନ୍ତୁ ଅଷ୍ଟମ ଗର୍ଭ ଅନ୍ତା ଯାହା ବୁଧ ଯାହାଙ୍କର ଅଷ୍ଟମ ଗର୍ଭକୁ ହତ୍ୟା କରିବାର ନିର୍ଭ, ସେଇ ଅଷ୍ଟମ ଗର୍ଭକୁ ଯେ ଭୟ କରୁଥିଲା, ବର୍ତ୍ତମାନ କଂସ ଭୟ ପାଇଗଲା, ଦେବୀଙ୍କର ଅଷ୍ଟମ ଗର୍ଭ ଆସିଛି। ତେଣୁ ସେ ଭୟରେ ଆସିଛି ଦେଖିବା ପାଇଁ, ଦେବୀଙ୍କୁ ଦେଖୁଛି ମନ୍ଦିରଶାଳରେ ଦେଖୁଛି, ତାଙ୍କ ପଞ୍ଜିଶାଳରେ ଦେବୀଙ୍କୁ ଦେଖିକି ଆଶ୍ଚର୍ଯ୍ୟ ହେଉଛି, ଇଏ ସେଇ ଦେବ କି ଯାହାକି ସେଦିନ ହତ୍ୟା କରିବା ପାଇଁ ଚିନ୍ତା କରିଥିଲି, ଆଜି ଏଇ ସେଇ ଦେବ କି? ଛଅଟି ପୁତ୍ର ମୃତ୍ୟୁବରଣ କରିଛନ୍ତି, ସପ୍ତମ ପୁତ୍ର ମଧ୍ୟ ସେ ଜାଣିନାହାନ୍ତି, କିନ୍ତୁ ତଥାପି ଏତେ ଆନନ୍ଦ ଶରୀର କେତେ ଚୁଚି ନିଗତ ହେଉଛି। ନିଶ୍ଚିନ୍ତ ଭାବରେ ଓ ମୁଁ ପ୍ରାଣ ମୋର ହରି ଗୁହା, ନିଶ୍ଚିନ୍ତ ଭାବରେ ମୋତେ ହତ୍ୟା କରିବେ, ସେ ନିଶ୍ଚିନ୍ତ ଭାବରେ ଆମର ଗର୍ଭ ରହିବ। ସେତେବେଳେ ଆଉ କଂସର ତାଙ୍କୁ ହତ୍ୟା କରିବା ପାଇଁ ଇଚ୍ଛା ହେଲା ନାହିଁ, ତାଙ୍କର ପରିବର୍ତ୍ତନ ହେଲା ମନ, ସେ କହିଲା ତାକୁ ଯଦି ବର୍ତ୍ତମାନ ମୁଁ ମୋର ଭଉଣୀକୁ ହତ୍ୟା କରିବି, ମୋର ଅବଦେଶ ହୋଇଯିବ, ଗର୍ଭରେ ସନ୍ତାନ ଅଛି, ମୁଁ ହତ୍ୟା କଲେ ମୋର ଅବଦେଶ ହୋଇଯିବ। ଏହିଭଳି ଭାବରେ ତାର ମତି ଭ୍ରମ ହୋଇଗଲା, ସେ ଚାଲି ଆସିଲା ଏବଂ ସବୁବେଳେ ସେ ଚିନ୍ତା କରୁଥିଲା ଖାଇଲା ବେଳେ ଆସିନ ସନ୍ଧିଶାନ୍ ମୁଞ୍ଜାନ ପ୍ରତ୍ୟେକ ମହି ଅପର୍ଯ୍ୟାପ୍ତ ଭୟଙ୍କର, ସବୁବେଳେ ସେ ଭଗବାନ ଚିନ୍ତା କରୁଥିଲା, କିନ୍ତୁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲା। ଭକ୍ତ ଏବଂ ଅଭକ୍ତ ଭିତରେ କି ତଫାତ୍? ଭକ୍ତ ଭଗବାନଙ୍କୁ ସବୁବେଳେ ଚିନ୍ତା କରୁଛନ୍ତି, କିନ୍ତୁ ଅଭକ୍ତ ଯଦିଓ ଭଗବାନଙ୍କୁ ଚିନ୍ତା କଲେ ମଧ୍ୟ ସେ କେବେ ଶାନ୍ତି ପାଇପାରେ ନାହିଁ, ତନ୍ତ ଯେଭଳି ଭାବେ ଶାନ୍ତି ପାଇପାରୁନଥିଲା। ତେଣୁ ଭଗବାନ ଯେଉଁ ଗର୍ଭରେ ଆସିଛନ୍ତି, ଯେତେବେଳେ ସମୟ ହୋଇଗଲା ସେତେବେଳେ ଭଗବାନ ଆସିଛନ୍ତି। ଆମେ ମଧ୍ୟ ସମୟ ହୋଇଯାଇଛି, କିନ୍ତୁ ଆମେ ମଧ୍ୟ ଶାନ୍ତି ଭାବେ କହିବା, ତେଣୁ ଆମକୁ ଏଗାରଟା ସମୟରେ ଏଗାରଟା ମଧ୍ୟ ପ୍ରସ୍ତୁତ ହୋଇଛି ଚାଲିଛି। ତେଣୁ ଭଗବାନ ଆସିଗଲେ କିଭଳି ଭାବରେ ଅଥବା ଗୁଣ ଏପିତ କାଳ ପ୍ରମତୋବନ ଜୟନ୍ୟମ ତାତ୍ୟତାରକମ ଦିଶ ପ୍ରତିଯୋ ଗଗନ ନିର୍ମଳ ଗୁଣୋଦୟ ମୟି ମଙ୍ଗଳ ଗୁର ଗ୍ରାମ ପ୍ରଜାକରା ନଦ୍ୟ ପ୍ରସନ୍ନ ତ୍ରିଳା ସଦା ଗୃହସ୍ୟ ବିଜାଳି ପୁରସନ୍ନାଦ ତବକାଳଦେହ ବହୁ ପ୍ରାୟୁ ସୁଖପ୍ରଦ ପୁଣ୍ୟଗନ୍ଧି ଅଭ୍ନନ୍ଦୁଜତାନ ଶଙ୍କା ତତ୍ର ସମୀପଦ ମନ୍ୟତାଚନ ପ୍ରସନ୍ନାନି ସାଧୁନାମ ଜୟମାନେ ଗଣେଶୁଭୟତମ। ଏଇଭଳି ଭାବରେ ବହୁତ ସୁନ୍ଦର ସମୟ ଆସି ପହଞ୍ଚିଗଲା, ଭଗବାନ ଆସିଲେ, କେଉଁ ସମୟ କିଭଳି ପରିସ୍ଥିତି ଥିଲା, କିଭଳି ସ୍ଥିତି ଥିଲା, କିଭଳି ସମୟ ଥିଲା, କିଭଳି ସ୍ୱଭାବ ଥିଲା, ନା ଆମେ ସଂସ୍କୃତ କହିପାରିବା ଓଡ଼ିଆ କହିଦେଉଛି ଯେ ଏଇ ଭାଦ୍ରମାସ ଆଜିର ସ୍ଥିତି ଶୁଭ ଅଷ୍ଟମୀ ସ୍ଥିତି, ଆଜିର ସ୍ଥିତି ଭାଦ୍ରମାସ ଅଷ୍ଟମୀ ସ୍ଥିତି ଏବଂ ଏଇ ଦିନ କିଭଳି ଥିଲା, ଚନ୍ଦ୍ର ମଙ୍ଗଳ ବୁଧ ଓ ଶନି ଏବଂ ସେ ବୃଦ୍ଧ ସ୍ଥାନରେ ଅବସ୍ଥାନ କରୁଥିଲେ, ସେ ସମୟରେ ବୃଷ ଲଗ୍ନ ଓ ବୃହସ୍ପତି ବୃଷ ରାତିରେ ଓ ସୂର୍ଯ୍ୟ ଶୁଭ ରାତିରେ ଶୁକ୍ର ତୁଳା ରାତିରେ ରାହୁ ବୃଷ୍ଟିକ ରାତିରେ ଅବସ୍ଥାନ କରୁଥିଲେ ଏବଂ ସେଦିନ ବିବାହ ଥିଲା ବୁଧବାର ଏବଂ ରୋହିଣୀ ନକ୍ଷତ୍ର ଥିଲା ସେଦିନ ରୋହିଣୀ ନକ୍ଷତ୍ର। ତେଣୁ ଏହି ତିଥିରେ ଭଗବାନ ଆଜିକୁ 5530 ବର୍ଷ ତଳେ ସେତେବେଳେ ଆବିର୍ଭାବ ହେଲେ, କିଭଳି ଆବିର୍ଭାବ ହେଲେ, ନା ତମାଦୃତମ ବା ତମାଦୃତମ ବାଳକମ ସେତେ ଭୋଜନ ସଂକଟଦାୟ ଶ୍ରୀମତ ଲକ୍ଷ୍ମଣ ପୀତାମ୍ବରମ ଚନ୍ଦ୍ର ସୌର ସୌଗରମ। ଭଗବାନ କିଭଳି ଆବିର୍ଭାବ ହେଲେ, అంటే అద్భుతం బాలకం, అద్భుత బాలకం. ఇవరే అద్భుత బాలకం నా అంబుజే క్షణం తండ చక్కు పద్మ వయసు సుందర విశ్వసం అంబుజే క్షణం ఏం చతుర్భూత ధారణ కర్తం సప్తచక్ర గదాపత్రం ధారణ కర్తం చతుర్భూత శంకర గదాయు రాయుగం ఏం శివత్వం శంకర భక్తరే శివత్వలక్ష్మం రహించండి శివత్వచిన్న రహించండి చోటు లక్ష్మీదేవి రహించండి శివత్వలక్ష్మం వాళ్ళతోటి కౌస్తున్నాం వాళ్ళే కొత్తమాన ధారణ కర్తండి కొత్తమాన ధారణ కర్తండి ఏం చిదాంబరం చిదాంబరం ధారణ కర్తండి సాంద్ర ప్రయోజన సౌజలం భగవంతు సగర నంబరు వడి నా నీళ్ళ మెగవడి మెగవడి అంటారు భగవంతరంలో శ్యామవర్ణ భగవాన్ దేవునివారే భగవాన్ అభిభూత
తెలు
భగవాన్ అభిమానండి జగతి వస్తుందే భగవాన్ అభిమానండి విష్ణు ఆ విష్ణు కంకర అనేక విభిన్న ప్రకారం అయితే కట్టిన కదా విష్ణుతో యోగించమని తిని భగవాన్ స్థుతి కొడుతుంది దేవతమా స్థుతి కొడుతుంది వసుదేవి స్థుతి కొడుతుంది ఏమో దేవుడికి కొడుతుంది హే మిత్ర యొక్క తమ ఏ రూపాయలు రాయో చతుర్భుజ రూపాయలు వ్యక్తి రాయో తాలే సమస్త హే ఏ దేవతి భగవాన్ మా ఏ కరిగమా ప్రయాస కలిగి చట్టా కలిగే ప్రభు తమే ఉంది సమన్న బాధ కలిగా ఇప్పుడు భగవాన్ చెప్పండి ఏ మాట ఏ రూపాయలు కానీ అడిగి నా అనేక కర్మ తడే భగవాన్ కే అసలు ఇది కోసం 5,500 తడే ఏ వచ్చి కో సమయ నా సప్త మను బ్రహ్మాండ గొట్టే దినరే 14 మను ఆసండి ఇవి సప్త మను మనుషులు సమయం పట్టా చాలి చూసింది వైవస్వత మను ఇది సూర్య దేవత దేవతాంత పుత్ర సే వైవస్వత మనకర ప్రతి మనకర ఏకత్వ నిర్దేశ రాయి తను అఖేతన ద్వాపరే భగవాన్ ఆసంది తను భగవాన్ తన మాన కోరితే మా తమ ఇక్కడ సాధువ తమే సాధువ మన కదే తమ చిల కృష్ణి చిల ఏం పితా చిలే సుతబా తను తమే చేయన జన బ్రహ్మాండర ఆదతరే ప్రజాకృష్ణి కరెక్ట్ చాయిల ఒక 12,000 వర్షం తపస్యా కలిగిల సుతబడే ఏ రూపంలో అభివా వెళ్ళింది కనుక తమే మొత్తం ఆగిల మోబడి పుత్రులను కామన పడుతుంది తను ముందు కలిసి చనిజైతుంది కింద చింతా కలి మోబైల్కి ఏ కలిగి భగవాన్ వస్తుంది భగవాన్ వస్తుంది సమాన ఏ కలిగినాయి అనుభవం తనకి ఉపమాన ఆది భగవాన్ తను చింతా కలిగే డెరీ ఇవ్వాలా చదివే ముందు మనం తిరిగి కలిసిన పుత్ర కూడా అది నాకు ఎదుటిగా అడిగితే పుత్ర నా ప్రథమే తమకి కృష్ణి తమ పితా తెలియ చుట్టబా నువ్వు తమ పుత్ర కూడా అడిగింది మా శుక్రుడు మొదలు నామకరణ కట్టులో కృష్ణి గడలో తా కోరిక కూడా అట్లో నా సప్తమ అన్నం కదే సప్తమ సప్తది వరే మా అతిథులు తమ కిలో కొన కిలో నా అతిథి కిలో విద్యార్థులు కష్టప ఏం ముందు శుక్రుడు అతిథులు నా కోన తమ నా కిల నా మోతి బామం ఇది వర్తమాన శుక్ర అతి తమ శుక్రైకి అతి తమ వసుదేవ పుత్ర కదా మన నామ వసుదేవ వాసుదేవ ଏବଂ ତମେ ଯଦି ମୋତେ ଭୟ କରୁଛ ତା ମୋତେ ନେଇକିରି ନନ୍ଦ ଗୋକୁଳରେ ଯେଉଁଠି ନନ୍ଦରାଜ ରହିଛନ୍ତି ଯଶୋଦା ମାଆଙ୍କର ଗୋଟେ କନ୍ୟା ସନ୍ତାନ ରାଜ ରହିଛି ତମେ ସେଇଠି ଛାତିରେ ଆସ ସେଇଠି ଛାତିରେ ଆସି ତାଙ୍କର କନ୍ୟାକୁ ତମେ ନେଇ ଆସିବ କହି ଭଗବାନ ଛୋଟ ପିଲା ହେଇଗଲେ ତେଣୁ ବସିଲେ ଚିନ୍ତା କରୁଛନ୍ତି କେମିତି ମୁଁ ନେବି ଭଗବାନ କହିଦେଲେ ସିନା କେମିତି ନେବି ଯେତେବେଳେ ଛୁଇଁ ଦେଇଛନ୍ତି ଶିଶୁ ଶିଶୁ ଛୁଇଁ ଦେଇଛନ୍ତି ସେତେବେଳେ ତାଙ୍କ ହାତରେ ଯେଉଁ ବନ୍ଧନ ଥିଲା ବନ୍ଧନ ଖୋଲିଗଲା ଏସବୁ ବନ୍ଦୀପଣା ଥିଲା ଯଦି କବାଟ ପାଠ କରିଥିଲା ଗ୍ରାହ ଗ୍ରାହ କବାଟ ଥିଲା ବନ୍ଦ ହେଇଥିଲା ସବୁ ଖୋଲିଗଲା ସେଇ ଭଗବାନ ସବୁ ଚୁହେ ସବୁ ନିଦ୍ରାମୁକ୍ତ ହେଇଗଲେ ରାତିରେ ଅଧର କଥା ସବୁ ଏଇଭଳି ଭାବେ ବର୍ଷା ଚାଲିଛି ଆଜି ଯେଉଁଭଳି ବର୍ଷା ସେଥିରେ ବର୍ଷା ହେଉଥିଲା ବସୁଦେବ ପାଠ କଲେ ତାଙ୍କ ପୁତ୍ରକୁ ନେଇ ଯାଇକି ଚାଲି ଏବଂ ଭଗବାନ ବଳଦେବ ତାଙ୍କର ଆନନ୍ଦ ରୂପରେ ସତ୍ୟ ରୂପରେ ଯେ ବର୍ଷାରୁ ପ୍ରୋଟେକ୍ଟ ତାଙ୍କ କଥା କରୁଥିଲେ ଚାଲିଥିଲେ ଏବଂ ବସୁଦେବ ଭଗବାନଙ୍କୁ ନେଇ ନେଇକରି ଜଗନ୍ନାଥଙ୍କୁ ପାର ହେଇ ନନ୍ଦ ଗୋପୁରରେ ତାଙ୍କୁ ରଖି ତାଙ୍କର କନ୍ୟାଙ୍କୁ ଆସି ହାଜର ହୋଇଗଲେ ତା ପରଦିନ ସକାଳେ ଯେତେବେଳେ ଜାଣିଲେ ଦେବୀଙ୍କର ପୁତ୍ର ହେଇଛନ୍ତି, ଯେତେବେଳେ ଆସି ପହଞ୍ଚିଲେ ଦେଖିଲେ ପୁତ୍ର ନାହିଁ କନ୍ୟା, ତେଣୁ ସେ ତାଙ୍କୁ ହତ୍ୟା କରିଛନ୍ତି ଏପରି ବହୁତ କଥା ରହିଛି। ଏହିଭଳି ଭାବରେ ଭଗବାନଙ୍କ ଆବିର୍ଭାବ ବିଷୟରେ ଆମେ ତାଙ୍କର ବର୍ଣ୍ଣନା କଲେ। ଜୟ ମହାସ୍ତି ମହାମହୋତ୍ସବୀ, ଜୟ ଗୋପାଳ ମହାରାଜ, ଜୟ ଗୋପଦେବୀ।